वासुदेवाय ॐ नमो भगवते वासुदेवाय। हरे कृष्ण श्री श्री गौरनिदाय श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री राधा कृष्णचंद्र श्री लक्ष्मी नृसिंहदेव श्री श्री सीताराम रखुम हनुमान जो कृपाद पद्मे मन प्रणत निवेदन करी ईस्कन प्रतिष्ठाचार्य श्री श्रीमद ऐसी भक्ति विधान स्वयं शिलोपाद महाराण पाद पद्मे मन प्रणत निवेदन करी श्रील गुरुदेव श्री श्रीमद भक्ति स्वरूप दामदास स्वामी गुरु महाराज पाद पद्मे मन प्रणत निवेदन करी समस्त साधु गुरु वैष्णव मान पाद पद्म प्रणत निवेदन करी उपस्थित भक्त स्वजन पद मातृवृंद प्रणत निवेदन करी। आज आम भगवान बलदेव कथा आदि गुरु बलदेव ताक कथा श्रवण कर पंचम दिवस कथा श्रवण करवा आज पर्यंत आम जो कथा कही संक्षेप वर्णना करदे जो नूतन भक्त मैंने सब आई तेणु ये बलराम ये प्रथम भगवान मूल भगवान हेले भगवान कृष्ण कृष्णस्तु भगवान स्वयं कृष्णकर जो विस्तार हो बलराम ये बलराम निजी विस्तार कर विस्तार चलती कथा चलती विस्तार कथा बलराम कर चलती बलराम प्रथम निजी विस्तार कर चतुर्भुज रूप से से होती वासुदेव संकर्षण प्रद्युम्न अनिरुद्ध से ही संकर्षण ठारू आउ जन चतुर्भुज आसय चतुर्भुज से ही द्वितीय चतुर्भुज संकर्षण ठारू ये सब विस्तार सब आसगत जो कारणानव जल रही सयन करती कारणानव साई विष्णु जहाँ को कहा जाए महाविष्णु से ही संकर्षण ठारू आस तेणु से कारणदुख साई विष्णु ठार आस गर्भदुख साई विष्णु जे कि भौतिक जगत रे शयन करभि पद्मू ब्रह्मा जात होती भाव ब्रह्मा सृष्टि विस्तार कर गर्भदुख साई विष्णु ठार आज जन विस्तार आसोदक साई विष्णु यही भाव में सब विष्णु तत्व सब रही अनेक अवतार सब आसक लीला ये सब सब वर्णना करे तेणु बलराम आविर्भाव आम वर्णना कर सारे जदिओ 22 तारीख तक आविर्भाव हम कि आम आविर्भाव कथा आरंभ करे मैंने आविर्भाव कथार आम आरंभ करे कथा तेणु ये भाव भगवान बलराम आविर्भाव हो जाती रोहिणी गर्भ से 14 मास रही थे देवकी गर्भ से 7 मास रे रोहिणी गर्भ से 7 मास रे भाव 14 मास भगवान बलराम जो जन्म इत्यादि बा आविर्भाव बा लीला यह सब विस्तार भाव वर्णना करा जाए ना भागवतम आम अन्य शास्त्र मान संग्रह कर सब कथा कही तेणु बलराम आविर्भाव हो गले जो श्रावण पूर्णमी तिथि आविर्भाव हो गले आविर्भाव हो गला भगवान तापर कृष्ण आसद्र मास कृष्णपक्ष अष्टमी तिथि भगवान आविर्भाव हेले आम से वर्णना करे संक्षेप तेणु तक जो वसुदेव बंदीशाला कंसर बंदीशाला भगवान आविर्भाव हेले वसुदेव ताक आणिक आसिले नंदालय को बा जोटा गोकुल कहुच्छी से आणिक आस समय रात अधर कथा वर्षा होन घन बादल गर्जुची यही सब भगवान बलराम कौन करनंत फणा द्वारा तक सब वर्षा प्रोटेक्ट कर सुरक्षा दौंती यही वसुदेव आणिक गोकुल छाड़क चलीगले सब कथा आम वर्णना कर सारे खाली संक्षेप कहचे तेणु गलापर ये कृष्ण एवं बलराम सब लीला चली गोटे गोटे लीला वर्णना करुचे भगवान कृष्ण जो बड़े 6 दिन रही थे से समय पुतना को उद्धार करते जो तीन मास होते से समय शकटासुर को उद्धार करते एवं जो 100 दिन भगवान कृष्ण को होता से ही समय कृष्ण एवं बलराम नामकरण होता वर्णना कर सारे बलराम तीनोटी नाम हो गोटे राम कारण से समस्त को आनंद प्रदान करे गोटे हूँ बल कारण तर अनेक बल रही आउ गोटे हूँ संकर्षण यही भाव तीनोटी नामकरण कर विषय आम वर्णना कर सारे तेणु भगवान वर्तमान टिके बड़ हो ତେଣୁ ସିଏ କ'ଣ କରୁଛନ୍ତି ନା ଗୁରୁଣ୍ଡି ଗୁରୁଣ୍ଡି କରି ଚାଲୁଛନ୍ତି କୃଷ୍ଣ ଏବଂ ବଳରାମ ଗୁରୁଣ୍ଡି ଗୁରୁଣ୍ଡି କରିକିରି ସେ ଯେଉଁ ଗୋକୁଳରେ ବିଭିନ୍ନ ସ୍ଥାନରେ ଯାଉଛନ୍ତି ଏବଂ ବ୍ରଜବାସୀମାନଙ୍କୁ ବହୁତ ଆନନ୍ଦ ପ୍ରଦାନ କରୁଛନ୍ତି, ଏ କଥା ଆମେ ଗତକାଲି କହିଥିଲେ। ତେଣୁ ଏଭଳି ଭାବରେ ଟିକିଏ ଆଉ ଟିକିଏ ବଡ଼ ହୋଇଯିବାରୁ ଆମେ କହୁଥିଲେ ଯେ ସେ ଠିଆ ହେବା ପାଇଁ ଆରମ୍ଭ କଲେ, ଠିଆ ହୋଇଗଲେ, ଠିଆ ହୋଇକରି ଚାଲିବା ପାଇଁ ଆରମ୍ଭ କଲେ, କୃଷ୍ଣ ବଳରାମ ଠିଆ ହୋଇକରି ଚାଲିବା ପାଇଁ ଆରମ୍ଭ କଲେ। ଚାଲିବା ପାଇଁ ଯେତେବେଳେ ଆରମ୍ଭ କରୁଛନ୍ତି ସେହି ସମୟର ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଆମେ କାଲି କହୁଥିଲେ ଏଇ ଲୀଳାରେ ଏଇଠି କଥାକୁ ବିଶ୍ରାମ ଦେଇଥିଲେ ମାଆମାନେ, ସେସବୁ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିଲା ବେଳେ ଆମେ ସେହି କଥାକୁ ବର୍ଣ୍ଣନା କରିଥିଲେ। ବର୍ତ୍ତମାନ ଶୁଣିବା, ଭଗବାନ ବର୍ତ୍ତମାନ ଟିକିଏ ଟିକିଏ ପାଦରେ ଚାଲୁଛନ୍ତି, ଛୋଟ ଛୋଟ ପାଦରେ ଚାଲୁଛନ୍ତି, ସେହି ସମୟରେ ଚାଲିବାର ଲୀଳା ବର୍ଣ୍ଣନା କରାଯାଇଛି। ଆମେ ବିଶେଷ ଭାବରେ ବଳରାମଙ୍କ କଥା କହୁଛେ, ଭଗବାନ କୃଷ୍ଣଙ୍କର କଥା ପରେ କୁହାଯିବା ପରେ କୁହାଯିବ। ତେଣୁ ଏକଦା ଆ ଭିତରେ କ'ଣ ହେଇଛି ନା 3 ବର୍ଷର ଲୀଳା ଗୋଟେ ବର୍ଣ୍ଣନା କରିଛନ୍ତି ଭଗବାନ କୃଷ୍ଣଙ୍କର। କୃଷ୍ଣ ସୁଖଦେବ ଗୋସ୍ୱାମୀ ଭଗବାନ କୃଷ୍ଣ ଯେତେବେଳେ 3 ବର୍ଷର ହେଇଥିଲେ, ଭଗବାନ କୃଷ୍ଣ ବିଶେଷ ଭାବରେ ଚୋରି କରିବା ପାଇଁ ପ୍ରସିଦ୍ଧ ଥିଲେ। ଗଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋପାଙ୍ଗନାନାଂ ଯଦୁକୂଳ ଚୌରମ ଅନେକ ଜନ୍ମା ଆପ ଚୌରମ ଚୌରାଗ୍ରଗଣ୍ୟଂ ପୁରୁଷାନମାମି। ସେ ବ୍ରଜରେ ପ୍ରସିଦ୍ଧ ଥିଲେ ଚୋର ହିସାବରେ, ତେଣୁ ସବୁ ବ୍ରଜବାସୀମାନେ ବିଶେଷ ଭାବରେ ଗୋପୀମାନେ ସବୁ ଯଶୋଦା ମାଆଙ୍କୁ ସବୁଦିନେ ଆସି କହନ୍ତି ଆଜି ତୁମର ପୁତ୍ର ଆମର ଗୃହରୁ ଲହୁଣୀ ଚୋରି କଲେ। ଏଇଭଳି ଭାବରେ ଶୁଣି ଶୁଣିକରି ଭଗବାନ ମହା ଯଶୋଦା ଗୋଟେ ଥର, ଇଏ ଦାମୋଦର ଲୀଳା, ଦାମୋଦର ଲୀଳା, ମା ଯଶୋଦା ନିଜେ ଚିନ୍ତା କରୁଛନ୍ତି କାହିଁକି ମୋ ପୁଅ ଯାଇକରି ଚୋରି କରିକି ଆଣୁଛି, ଆମର ଏତେ ରହିଛି ଗାଭୀ ଅଛନ୍ତି, ଏତେ ଲହୁଣୀ ଅଛି, ସବୁ ଅଛି, 9 ଲକ୍ଷ ଗାଭୀ ଅଛନ୍ତି ବୋଲି କୁହାଯାଏ, ଲହୁଣୀ ଘିଅ ଇତ୍ୟାଦିରେ ପରିପୂର୍ଣ୍ଣ ରହିଛି ତାଙ୍କ ନନ୍ଦାଳୟ। ତେଣୁ ମା ଯଶୋଦା ଚିନ୍ତା କଲେ ଯେ ବୋଧେ ମୁଁ ଆମର ସେବିକା ସେବିକମାନେ ସବୁ କାର୍ଯ୍ୟ କରୁଛନ୍ତି, ସେଥିପାଇଁ ଆମର ଏଇସବୁ ଖାଦ୍ୟକୁ ସେ ଗ୍ରହଣ କରୁନାହାନ୍ତି। ପ୍ରୀତିର ସହିତ ଭଗବାନ ଖାଦ୍ୟ କେମିତି ଗ୍ରହଣ କରନ୍ତି ଭଗବତ ଗୀତାରେ କହିଲେ, ଭାଗବତ ମଧ୍ୟ କହିଲେ, ପାତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତା ପ୍ରୟଚ୍ଛତି ତଦଂ ଭକ୍ତି ପ୍ରଭୂତମ ଅସ୍ନାମି ପ୍ରୟତାତ୍ମନ। ଭକ୍ତିର ସହିତ ଯଦି କିଛି ଦିଆଯିବ ତାହେଲେ ସେ ଗ୍ରହଣ କରିବେ। ଯେମିତି ଆମେ ଦେଖୁଛେ ଭଗବାନ ଯେତେବେଳେ ଯାଇଥିଲେ ହସ୍ତିନାପୁର, ଦୁର୍ଯ୍ୟୋଧନ ବହୁତ ପ୍ରକାର ଖାଦ୍ୟର ବ୍ୟବସ୍ଥା କରିଥିଲେ, କିନ୍ତୁ ତାଙ୍କର ଭକ୍ତି ନଥିଲା ବା ପ୍ରୀତି ନଥିଲା, ତେଣୁ ଭଗବାନ ସେଠି ଖାଦ୍ୟ ଗ୍ରହଣ କଲେ ନାହିଁ। ଆସିକରି ବିଦୁରଙ୍କର ଗୃହରେ ଆସିକରି ଖାଦ୍ୟ ଗ୍ରହଣ କଲେ, କିଭଳି ଖାଦ୍ୟ ଗ୍ରହଣ କଲେ, ରୁଖ ଶାଗ ବିଦୁରଗର ଖାୟୋ ଦୁର୍ଯ୍ୟୋଧନଙ୍କୁ ମେୱନ ଚାୟୋ। ଦୁର୍ଯ୍ୟୋଧନ ଏତେ ପ୍ରକାର ଖାଦ୍ୟ ବ୍ୟବସ୍ଥା କରିଥିଲେ କିନ୍ତୁ ଖାଦ୍ୟ ଗ୍ରହଣ କଲେ ନାହିଁ, ଆସିକି ରୁଖା ଶାଗ ଶାଗ ପଖାଳ ଖାଇଲେ ଭଗବାନ ବିଦୁର ଗୃହରେ, ଏ ଭକ୍ତିର କଥା। ତେଣୁ ସେଥିପାଇଁ ଯଶୋଦା ମା ଚିନ୍ତା କଲେ ନିଜେ ଦହି ମନ୍ଥନ କରିକିରି ଲହୁଣୀ କରିକି ଦେବେ, ଏଇ ଘଟଣା ରହିଛି, ଆମେ ଏତେ ବିସ୍ତାର ଭାବରେ କହିବାନି, ଖାଲି ସଂକ୍ଷେପରେ କହିଦେବା। ତେଣୁ ଭଗବାନ ନିଜେ ଆସିକରି ସେ ଦଧି ଭାଣ୍ଡ ଭାଙ୍ଗି ଦେଇଥିଲେ, ଏସବୁ କଥା ରହିଛି ଦାମୋଦର ଲୀଳାରେ, ଦଶମ ସ୍କନ୍ଦ 9 ଅଧ୍ୟାୟରେ ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। ଏବଂ ସେହି ସମୟରେ ମା ଯଶୋଦା ତାଙ୍କୁ ବାନ୍ଧିଥିଲେ, ଦଧି ଭାଣ୍ଡକୁ ଭାଙ୍ଗି ଦେଇଥିବାରୁ ମା ଯଶୋଦା ତାଙ୍କୁ ବାନ୍ଧିଥିଲେ। ଏ ବାନ୍ଧିବାରେ ମଧ୍ୟ ବହୁତ ବଡ଼ ବଡ଼ କଥା ସବୁ ରହିଛି, ଯେତେ ବାନ୍ଧିଲେ ମଧ୍ୟ ଦୌଡ଼ି ସବୁବେଳେ 2 ଆଙ୍ଗୁଳ କମିଯାଉଥିଲା, ଏସବୁ ଲୀଳା ତତ୍ତ୍ୱ ସବୁ ରହିଛି। ତେଣୁ ଆମର ଗୋଟିଏ ଖାଲି ପ୍ରସଙ୍ଗରେ କମେ କହିଦେବା, ତେଣୁ ଯେତେବେଳେ ଭଗବାନ ବାନ୍ଧିଦେଲେ କୃଷ୍ଣଙ୍କୁ ମା ଯଶୋଦା, ମା କୃଷ୍ଣ କନ୍ଦନ କରୁଛନ୍ତି, ତେଣୁ ବଳରାମ ସେ ସମୟରେ କୁଆଡ଼େ ବାହାରକୁ ଯାଇଥିଲେ ରୋହିଣୀ ମାଆଙ୍କ ସହିତ, ଆସି ଦେଖିଲେ କୃଷ୍ଣ ଏଇଭଳି ଭାବରେ ବନ୍ଧା ହୋଇଛନ୍ତି। ଯଶୋଦା ମାଆଙ୍କୁ ପଚାରିଲେ ତମେ ବାନ୍ଧିଛ କୃଷ୍ଣକୁ ନା, ହଁ ଜାଣିଛ ସେ କିଏ, ନା ସେ କିଏ ନା ସେ ହେଉଛନ୍ତି ଭଗବାନ ହେ ସତ୍ୟଯୁଗରେ ସେ ନୃସିଂହଦେବ ରୂପରେ ଆସିଥିଲେ, ତ୍ରେତା ଯୁଗରେ ସେ ରାବଣ ରାମଚନ୍ଦ୍ର ରୂପରେ ଭଗବାନ ରାମଚନ୍ଦ୍ର ରୂପରେ ଆସିଥିଲେ, ବର୍ତ୍ତମାନ ସେ ସ୍ୱୟଂ ଭଗବାନ ଦ୍ୱାପର ଯୁଗରେ ଏଇଭଳିଆ ପ୍ରତି ଯୁଗରେ ସେ ଆସୁଛନ୍ତି, ସେ ହେଉଛନ୍ତି ସ୍ୱୟଂ ଭଗବାନ। ତାଙ୍କୁ ତୁମେ ବାନ୍ଧି ପାରୁଛ ନା ସତ୍ୟରେ, ଆଉ ତୁ କିଏ ନା ମୁଁ ସେଇ ତାଙ୍କର ସାହାଯ୍ୟ କରୁଛି, ତାଙ୍କୁ ବିଭିନ୍ନ ଭାବରେ ଆସିକି ମୁଁ ତାଙ୍କୁ ସାହାଯ୍ୟ କରୁଛି। ରାମ ଅବତାର ସେ ଆସିଥିଲେ, ମୁଁ ଲକ୍ଷ୍ମଣ ରୂପରେ ଆସିଥିଲି, ମୁଁ ଅନନ୍ତ ଦେବ ସମଗ୍ର ବିଶ୍ୱକୁ ଧାରଣ କରିଛି, ଗୋଟିଏ ଫୁଙ୍କାରେ ସବୁ ବିଶ୍ୱକୁ ଜାଳିଦେବି। ଏଇଭଳି ଭାବରେ କ୍ରୋଧ ଯେତେବେଳେ ପ୍ରକାଶ କଲେ ବଳରାମ, ବଳରାମଙ୍କର ବହୁତ କ୍ରୋଧ ରହିଛି, ପ୍ରକାଶ କଲେ ଯଶୋଦା ମା ଗୋଟେ ବାଡ଼ି ଆଣିକରି କହିଲେ ସତ୍ୟରେ ଏତେ ସବୁ ଅବତାର ଖାଲି ମୋର ଘରେ ଆସିକି ଜନ୍ମ ନେଲେ, ଆଉ କେଉଁଠି ନଥିଲା, ଆଉ କାହା ଘର। ଏଇଭଳି ଭାବରେ ଯେତେବେଳେ କହିକିରି ବଳରାମଙ୍କ ପାଖରେ ଯାଉଛନ୍ତି ବାଡ଼ି ଧରିକିରି, ବଳରାମ ପଳେଇଗଲେ ଦୌଡ଼ିକି ଭଳିକି ଭୟ କରିକି ପଳେଇଗଲେ। ଏଇ ଲୀଳାଟି ରହିଛି, ଆମେ ଖାଲି ସଂକ୍ଷେପରେ କହିଦେଲେ। ତେଣୁ ଏହିଭଳି ଭାବରେ କୃଷ୍ଣ ଏବଂ ବଳରାମ ଗୋକୁଳରେ ଅନେକ ଲୀଳା କରୁଛନ୍ତି। ଗୋଟିଏ ଦିନର ଲୀଳା ଏଠି କୁହାଯାଏ, ଅଷ୍ଟମଧ୍ୟରେ ବର୍ଣ୍ଣନା କରାଯାଇଛି ଯେ ଏକଦା କ୍ରୀଡ଼ମାନସ୍ତେ ରାମାଦ୍ୟା ଗୋପଦାରକ କୃଷ୍ଣ ମୃଦଂ ଭକ୍ତିତବାନ ଇତି ମାତ୍ରେ ନେବଦୟନ। ଏ ବ୍ରହ୍ମାଣ୍ଡ ଘାଟ ଗୋକୁଳରେ ଯେଉଁ ବ୍ରହ୍ମାଣ୍ଡ ଘାଟ ଯମୁନା ନଦୀ ତଟରେ ସେ ଘାଟଟିର ନାମ ହେଉଛି ବ୍ରହ୍ମାଣ୍ଡ ଘାଟ। ସେଇଠି ଖେଳୁଥିଲେ ପିଲାମାନେ କୃଷ୍ଣ ବଳରାମ ଏବଂ ସଖାମାନେ ସୁବଳ ଶ୍ରୀରାମ ଇତ୍ୟାଦି ଖେଳୁଥିଲା ବେଳେ, ସେହି ସମୟରେ କ'ଣ ହେଇଛି ନା ଏକଦା କ୍ରୀଡ଼ମାନ ଆସ୍ତେ ଖେଳୁଥିଲେ ସେମାନେ ସବୁ। ଦଶମ ସ୍କନ୍ଧ ଅଷ୍ଟମଧ୍ୟାୟ 32 ଶ୍ଳୋକରେ ଏଇଟା କୁହାଯାଇଛି, ଭଗବାନଙ୍କର ବାଲ୍ୟଲୀଳା ସବୁ ଅଷ୍ଟମଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେତେବେଳେ ଖେଳୁଥିଲେ କ'ଣ ହେଇଛି ନା ରାମାଦ୍ୟା ଗୋପଦାରକା ରାମ ବଳରାମ ଏବଂ ଅନ୍ୟମାନେ ମଧ୍ୟ ଗୋପ ବାଳକମାନେ ସବୁ ଆସି ପହଞ୍ଚିଗଲେଣି। ଗୋପଦାରକା ସୁବଳ ଶ୍ରୀରାମ ଇତ୍ୟାଦି ଏମାନେ ସବୁ ଆସିକରି ଭଗବାନଙ୍କ ବାଲ୍ୟଲୀଳାରେ ସାହାଯ୍ୟ କରୁଛନ୍ତି, ସହାୟକ ସେମାନେ ଖେଳୁଛନ୍ତି। ଏହି ସମୟରେ କୃଷ୍ଣ କ'ଣ କରିଛନ୍ତି ନା କୃଷ୍ଣ ମୃଦଂ ଭକ୍ତିତବାନ, କୃଷ୍ଣ ମାଟି ଖାଇଦେଲେ, କୃଷ୍ଣ ମୃଦଂ ଭକ୍ତିତବାନ ଯେତେବେଳେ ମାଟି ଖାଇଦେଲେ ଇତି ମାତ୍ରେ ନିବେଦନ। ଏଇଭଳି ଭାବରେ ଆସିକରି ପିଲାମାନେ ଅନ୍ୟ ପିଲାମାନେ ଏବଂ ବଳରାମ ମଧ୍ୟ ମାଆଙ୍କୁ କହିଲେ ଏ କୃଷ୍ଣ ଏ ମାଟି ଖାଉଛି, ତୁ ମାଟି ଖାଉଛି। ଯେତେବେଳେ କେତେ ଶୁଣିଲେ ମା ଯଶୋଦା ତାଙ୍କର ଚିନ୍ତାଗ୍ରସ୍ତ ହେଇଗଲା, ମାଟି ଖାଉଛି କୃମି ଭୂମି ହେବ, ଏସବୁ ଚିନ୍ତା କରିକିରି ଆସିକରି କହୁଛନ୍ତି। ଏ ଶ୍ଳୋକର ଭାବାର୍ଥରେ ପ୍ରଭୁପାଦ ମହାରାଜ କହିଛନ୍ତି ଗୋପୀମାନଙ୍କର ଆନନ୍ଦ ବିଧାନ ପାଇଁ ଏଠାରେ ଶ୍ରୀକୃଷ୍ଣଙ୍କର ଆଉ ଏକ ଲୀଳା ବିଳାସ ବିଷୟରେ କୁହାଯାଇଛି। ପ୍ରଥମେ ମା ଯଶୋଦାଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ଯେ କୃଷ୍ଣ ଚୋରି କରିଛନ୍ତି, କିନ୍ତୁ ମା ଯଶୋଦା ତା ସତ୍ତ୍ୱେ ବି ତାଙ୍କୁ ତିରସ୍କାର କରିନଥିଲେ। ବର୍ତ୍ତମାନ ମା ଯଶୋଦାଙ୍କ କ୍ରୋଧ ଉତ୍ପାଦନ ପାଇଁ ଆଉ ଏକ ଚେଷ୍ଟା କରାଯାଇଛି, ଯାହାଫଳରେ ସେ କୃଷ୍ଣଙ୍କୁ ତିରସ୍କାର କରିବେ। ତେଣୁ କୃଷ୍ଣ ମାଟି ଖାଇଛି ବୋଲି ଆଉ ଏକ ଅଭିଯୋଗ ଉଠାଗଲା। ତେଣୁ ଭଗବାନଙ୍କୁ ଯେଉଁ ବାନ୍ଧିଥିଲେ ଏଇଟା ନବମଧ୍ୟରେ ବର୍ଣ୍ଣନା କରାଯିବ, ସେମିତି ପ୍ରଭୁପାଦ ମହାରାଜ କହୁଛନ୍ତି ସେ ପର୍ଯ୍ୟନ୍ତ କୃଷ୍ଣଙ୍କୁ ସେ କିଛି ଗାଳି କରୁନଥିଲେ ବା ତିରସ୍କାର କରୁନଥିଲେ, କିନ୍ତୁ ଏଇଠି ଯେତେବେଳେ ଶୁଣୁଥିଲେ କୃଷ୍ଣ ସବୁ ଚୋରି କରୁଛନ୍ତି କିନ୍ତୁ କିଛି କହୁନଥିଲେ ମା ଯଶୋଦା, କିନ୍ତୁ ଆଜି ଯେତେବେଳେ ସାଙ୍ଗ ବାଳକମାନେ ତାଙ୍କର କହୁଛନ୍ତି କି ମାଟି ଖାଉଛି, ସେତେବେଳେ ସେ ଆସିକରି କୃଷ୍ଣଙ୍କୁ ତିରସ୍କାର କରୁଛନ୍ତି। କିଭଳି କରୁଛନ୍ତି, ସା ଗୃହୀତ୍ୱା କରେ କୃଷ୍ଣ ମୁପା ଲଭ୍ୟ ହିତେଇ ଶ୍ରେଣୀ ଯଶୋଦା ଭୟ ସମ୍ଭ୍ରାନ୍ତ ପ୍ରେକ୍ଷଣାକ୍ଷ ମହାସଦ। ତେଣୁ ମା ଯଶୋଦା କ'ଣ କାର୍ଯ୍ୟ କରୁଥିବେ, ତେଣୁ ସେ ଆସିଗଲେ। ସା ଗୃହୀତ କରେ କୃଷ୍ଣ ମୁପାଲଭ୍ୟ ହିତେ ଶ୍ରେଣୀ, ହିତେଇ ଶ୍ରେଣୀ ପୁତ୍ରର କେମିତି ହିତ ହେବ ସେଇଥିପାଇଁ ଆସିକରି ତାକୁ ଆକଟ କରୁଛନ୍ତି। ଗୃହୀତ କରେ ତାଙ୍କୁ ହାତରେ ଧରିଦେଲେ, କାଳେ ପଳେଇଯିବ କ'ଣ କରିବ କରିକି ହାତରେ ଧରିଦେଲେ। ଗୃହୀତ କରେ କୃଷ୍ଣ ମୁପାଲଭ୍ୟ, ତେଣୁ କୃଷ୍ଣଙ୍କୁ ଏଇଭଳି ଭାବରେ ତିରସ୍କାର କରୁଛନ୍ତି। ଯଶୋଦା ଭୟ ସମ୍ଭ୍ରାନ୍ତ, ଭଗବାନ ଭୟ କରୁଛନ୍ତି, ଯଶୋଦାକୁ ଦେଖିକରି ଭୟ କରିଯାଉଛନ୍ତି କୃଷ୍ଣ। ଯାହାଙ୍କ ଭୟରେ ସମସ୍ତେ ଭୟଭୀତ ହୁଅନ୍ତି ସେ ଭଗବାନଙ୍କର ପାଖରେ ଭୟଭୀତ ହେଇଯାଉଛନ୍ତି, ଭଗବାନଙ୍କ ଭୟଭୀତ ହେଇଯାଉଛନ୍ତି। କପିଳଦେବ ଭଗବାନଙ୍କର ଜଣଙ୍କର ଅବତାର, ତୃତୀୟ ସ୍କନ୍ଧରେ ସେଇଟା 25 ଅଧ୍ୟାୟରେ ସେ କହିଛନ୍ତି, ମା ଦେବୋତ୍ତିଙ୍କୁ କହିଛନ୍ତି, ମଦ୍ ଭୟାତ୍ ବାତି ବାତ ହୋୟଂ ସୂର୍ଯ୍ୟ ସ୍ତପତି ମଦ୍ ଭୟାତ୍ ବର୍ଷତିନ୍ଦ୍ରୋ ଧହତି ଅଗ୍ନି ମୃତ୍ୟୁ ସରତି ମଦ୍ ଭୟାତ୍। ଭଗବାନ କପିଳଦେବ ମା ଦେବୋତ୍ତିଙ୍କୁ ଭଗବାନ ଭଗବାନ ସମ୍ବନ୍ଧୀୟ ଜ୍ଞାନ ଦେଉଛନ୍ତି, ସେତେବେଳେ ସେ କହୁଛନ୍ତି ଯେ ତମେ ମୋର ଶରଣରେ ଯାଅ, ଭଗବାନଙ୍କ ଶରଣରେ ଯାଅ, ଏଇଭଳି ଭାବରେ ସବୁ କଥା ଅଛି। ତେଣୁ ମା ଦେବୋତ୍ତି ଚିନ୍ତା କରୁଛନ୍ତି, ଆମେ ଯଦି ଭଗବାନଙ୍କ ଶରଣରେ ଯିବା, ଅନ୍ୟ ଦେବତାମାନଙ୍କୁ ଯଦି ପୂଜାପୂଜି ନ କରିବା, ତାହେଲେ ସେମାନେ ଆମ ଉପରେ କ୍ରୋଧ ପ୍ରକାଶ କରିବେ। ଏଇଭଳି ଭାବରେ ଯେତେବେଳେ ଚିନ୍ତା କରୁଛନ୍ତି ମା, ସେଥିପାଇଁ ଏ ଶ୍ଳୋକଟି କହିଲେ ଭଗବାନ କପିଳଦେବ କହିଲେ, ମଦ୍ ଭୟାତ୍ ବାତି ବାତ ହୋୟଂ, ଭଗବାନଙ୍କ ଭୟରେ ଏ ପବନ ଆତଜାତ ହେଉଛନ୍ତି। ମଦ୍ ଭୟାତ୍ ବାତି ବାତ ହୋୟଂ ସୂର୍ଯ୍ୟ ସ୍ତପତି ମଦ୍ ଭୟାତ୍, ସୂର୍ଯ୍ୟଦେବ ମଧ୍ୟ ଠିକ୍ ସମୟରେ ସବୁ କାର୍ଯ୍ୟ କରୁଛନ୍ତି, କାଳଚକ୍ରରେ ଘୁରି ବୁଲୁଛନ୍ତି ସିଏ ଭଗବାନଙ୍କ ଭୟରେ। ଏବଂ ବର୍ଷତିନ୍ଦ୍ର ଇନ୍ଦ୍ର ବର୍ଷା ଯେଉଁ କରୁଛନ୍ତି ଭଗବାନ ଭୟରେ, ଏମିତିକି ମୃତ୍ୟୁ ସରତି ମଦ୍ ଭୟାତ୍, ସ୍ୱୟଂ ମୃତ୍ୟୁ ମଧ୍ୟ ଭଗବାନ ଯମରାଜ ମଧ୍ୟ ଭଗବାନଙ୍କ ଭୟରେ ସବୁ କାର୍ଯ୍ୟ କରୁଛନ୍ତି, ଭଗବାନ ଉପରେ ଆଉ କେହି ନାହାନ୍ତି। ତେଣୁ ଏଇଭଳି ଭାବରେ କହିଥିଲେ। ଆଉ ସେଇ ଭଗବାନ ଯଶୋଦା ଭୟ ସମ୍ଭ୍ରାନ୍ତ, ଯଶୋଦା ମାଆଙ୍କୁ ଦେଖିକରି ଭୟ କରୁଛନ୍ତି, ପ୍ରକ୍ଷଣାକ୍ଷମ ଅଭାସତ। ତେଣୁ ଯଶୋଦା ମା ତାଙ୍କୁ କହୁଛନ୍ତି ଏଇଭଳି ଭାବରେ, ତିରସ୍କାର କରୁଛନ୍ତି, କହୁଛନ୍ତି କସ୍ମାତ୍ ମୃଦ ମଦାନ୍ତାତ୍ମନ୍ ଭବାନ ଭକ୍ତିତବାନ ରହ ବଦନ୍ତି ତାବକା ହେତେ କୁମାରାସ୍ତେ ଅଗ୍ରଜା ପେୟମ୍। କହୁଛନ୍ତି କସ୍ମାତ୍ ମୃଦ ମଦାନ୍ତନ୍ ଅଦାନ୍ତାତ୍ମନ୍, ଅଦାନ୍ତାତ୍ମନ୍ କହିଲେ ତମେ ଅସ୍ଥିର ବାଳକ, ଅସ୍ଥିର ବାଳକ, ସ୍ଥିର ହେଇପାରୁନ, ତେଣୁ କସ୍ମାତ୍ ମୃଦ କାହିଁକି ତମେ ମାଟି ଖାଉଛ, କସ୍ମାତ୍ ମୃଦ ମୃଦମ ଅଧାନ୍ତାତ୍ମନ୍ ଭବାନ ଭକ୍ତିତବାନ ରହ, ନା କିଏ ଖାଇଲା ମାଟି, ନା ଭବାନ ତମେ ଖାଇଛ, ନା କେତେବେଳେ, ନା ଭକ୍ତିତବାନ କେତେବେଳେ, ନା ରହ ଏକୁଟିଆ ଏକ ଦେଖିକିରି ଖାଇଛ, ମାଟି ଖାଇଛ, ଭକ୍ତିତବାନ ରହ, ନା ମୁଁ ଖାଇନି ତ ମାଟି, କିଏ କହୁଛି ମାଟି ଖାଇଲି ବୋଲି, ନା ବଦନ୍ତି ତାବକା ହେତେ, ଏଇସବୁ କହୁଛନ୍ତି ତମର ତମର ସାଙ୍ଗମାନେ ଏମାନେ ଏମାନେ ସବୁ କହୁ ବଦନ୍ତି ତାବକା ହେତେ, କୁମାରାସ୍ତେ ଅଗ୍ରଜୋପି ଅହମ୍ ଅଗ୍ରଜୋପି ଅହମ୍ ଅୟମ୍, ନା ଏମାନେ ସବୁ ମିଛ କହୁଛନ୍ତି, ମୁଁ ଖାଇନି ମାଟି, ହଁ ତମର ଅଗ୍ରଜ ମଧ୍ୟ ବଳରାମ ମଧ୍ୟ କହୁଛନ୍ତି, ବଳରାମଙ୍କ ଲୀଳା ଏଇଠି ଆସି ବଳରାମ ଅଛନ୍ତି, ଅଗ୍ରଜୋପି ସିଏ ମଧ୍ୟ କହୁଛନ୍ତି, ନା ସିଏ ମଧ୍ୟ ମିଛ କହୁଛନ୍ତି, ସେମାନେ ମିଛ କହୁଛନ୍ତି। ତେଣୁ ଏ ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହୁଛନ୍ତି, ମା ଯଶୋଦା କୃଷ୍ଣଙ୍କ ଚଞ୍ଚଳ ସ୍ୱଭାବ ପାଇଁ ବିଚଳିତ ଥିଲେ, ତାଙ୍କ ଗୃହ ନାନା ପ୍ରକାର ସୁମିଷ୍ଟ ଖାଦ୍ୟରେ ପରିପୂର୍ଣ୍ଣ ଥିଲା, ତାହେଲେ ଏଇ ଚପଣମତୀ ବାଳକ ନିର୍ଜନ ସ୍ଥାନରେ ମାଟି ଖାଇଲା କାହିଁକି। କୃଷ୍ଣ ଉତ୍ତର ଦେଲେ, ମା ଏମାନେ ସମସ୍ତେ ଷଡ଼ଯନ୍ତ୍ର କରି ମୋ ବିରୁଦ୍ଧରେ ତୁମ ନିକଟରେ ଅଭିଯୋଗ କରିଛନ୍ତି, ଯାହାଫଳରେ ତୁମେ ମୋତେ ଦଣ୍ଡ ଦେବ। ମୋ ଜ୍ୟେଷ୍ଠ ଭ୍ରାତା ବଳରାମ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଇଛନ୍ତି, ପ୍ରକୃତ ପକ୍ଷେ ମୁଁ ତାହା କରିନାହିଁ, ମୁଁ ସତ କହୁଛି, ମୋ ଉପରେ କ୍ରୋଧ ହେବା ତିରସ୍କାର କର ନାହିଁ। ଏଇଭଳି ଭାବରେ କହୁଛନ୍ତି ଏଇ ମହାପ୍ରଭୁଙ୍କ ଲୀଳାରେ ମଧ୍ୟ ଆମେ ଦେଖୁଛେ ସେଇଭଳି ଭାବରେ ସେ ମାଟି ଖାଉଥିଲେ। ସତୀ ମାତା ଯେତେବେଳେ ଦେଖିଲେ ପୁଅ ନିମାଇଁ ମାଟି ଖାଉଛି, ତାକୁ ପଚାରିଲେ, କହ ମୁଁ ତୋତେ ସନ୍ଦେଶ ଖାଇ ସବୁ ଦେଇଛି, ତୁ ଏସବୁ ନ ଖାଇକିରି ମାଟି ଖାଉଛୁ। ମହାପ୍ରଭୁ ଆଉ ଗୋଟେ ଅଲଗା ପ୍ରକାର ଲୀଳା କରିଥିଲେ, ସେ କହିଲେ ଇଏ ଯେଉଁ ସନ୍ଦେଶ ଇଏ ବି ସେଇ ମାଟିର ବିକାର, ଆଉ ତମେ ଯେଉଁ ସନ୍ଦେଶ ଦେଇଛ ସେଇଟା ବି ସେ ମାଟିର ବିକାର, ଆଉ ମୁଁ ତ ମାଟି ଖାଉଛି, ଅସୁବିଧା କ'ଣ ହେଲା, ସବୁ ତ ମାଟି, ଏ ମାୟାବାଦ। ମାୟାବାଦକୁ ଭଗବାନ ମୂଳରୁ କେମିତି ମାୟାବାଦ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି ସେଇଟା ନିଜ ଆଚରଣରେ କାର୍ଯ୍ୟରେ ଦେଖିକି ଦେଖେଇଛନ୍ତି। ତେଣୁ ମା କହିଲେ ସବୁ ମାଟି ହେଲେ କ'ଣ ହେବ, ମାଟିର ବିକାର, ଅନ୍ନ ଖାଇଲେ ଦେହ ପୁଷ୍ଟ ହୁଏ, ମାଟି ଖାଇଲେ ରୋଗ ହୁଏ, ଦେହ ଯାହା କ୍ଷୟ, ଯେମିତି ମାଟିରେ ଆମେ ଯଦି ପାଣି ପକାଇଦେବା ତ ମାଟିରେ ପାଣିଟା ଚିହିଁଯିବ, କିନ୍ତୁ ସେଇ ମାଟିରେ ତିଆରି ମାଠିଆରେ ଆମେ ଯଦି ପାଣି ରଖିବା ତାହେଲେ ସେଇଟା ରହିବ, ପାଣିଟା ଚିହିଁବ ନାହିଁ। ତେଣୁ ସେହିଭଳି ଭାବରେ ମାଟିର ବିକାର ଅନ୍ନ, ମାଟିର ବିକାର ହେଉଛି ଅନ୍ନ, ମାଟିରୁ ସେ ପୃଥିବୀ ସବୁ ଆସିଛି, ଅନ୍ନ ଇତ୍ୟାଦି ସବୁ ଆସୁ ସେଇଥିରୁ ଆସୁଛି। ମାଟିର ବିକାର ଅନ୍ନ ଖାଇଲେ ଦେହ ପୁଷ୍ଟି ହୁଏ, କିନ୍ତୁ ମାଟି ଖାଇଲେ ରୋଗ ହୁଏ, ଦେହ ଯାହା କ୍ଷୟ, ମାଟି ଖାଇଲେ ରୋଗ ହେବ। ଏଇଭଳି ଭାବରେ ମା ସେତେବେଳେ କହିଥିଲେ ନିମାଇ ନିମାଇଙ୍କୁ, ସେତେବେଳେ କହିଲେ ମା ମୁଁ ଆଉ ମାଟି ଖାଇବି ନାହିଁ, ମୋତେ କ୍ଷୁଦା ହେଲେ ମୁଁ ତୁମର ସ୍ତନପାନ କରିବି, ମାଟି ମାଟି ଖାଇବି ନାହିଁ। ଏଇଭଳି ଭାବରେ ଲୀଳା ଅଛନ୍ତି ମହାପ୍ରଭୁଙ୍କର। ଭଗବାନ କୃଷ୍ଣଙ୍କର ଲୀଳାରେ ଏ ଲୀଳାରେ କୁହାଯାଉଛି ଭାବାର୍ଥରେ ଯେ ମା ଯଶୋଦା କୃଷ୍ଣଙ୍କ ଚଞ୍ଚଳ ସ୍ୱଭାବ ପାଇଁ ବିଚଳିତ ଥିଲେ, ତାଙ୍କ ଗୃହ ନାନା ପ୍ରକାର, ଏଇଟା ମୁଁ କହିଦେଲି ନା, ହଁ ଏଇଭଳି ଭାବରେ ଯେତେବେଳେ ମା ପଚାରି କହିଲେ ତୁମେ କାହିଁକି ମାଟି ଖାଉଛ, ତେଣୁ ମା କୃଷ୍ଣ କହୁଛନ୍ତି ନାହଂ ଭକ୍ତବାନ ଅମ୍ବ ସର୍ବେ ମିଥ୍ୟା ବିଶଂସିନ ଯଦି ସତ୍ୟ ଗିରତରି ସମ୍ୟକ୍ଷଂ ପଶ୍ଚିମେ ମୁଖମ୍। ଏବଂ ଅମ୍ବ ହେ ମା ମୁଁ ମାଟି ଖାଇ ନାହିଁ, ନାହଂ ଭକ୍ତବାନ ଅମ୍ବ ମୁଁ ମାଟି ଖାଇ ନାହିଁ। ନା ଏମାନେ ସବୁ କହୁଛନ୍ତି ସର୍ବେ ମିଥ୍ୟା ବିଶ୍ୱାସୀ ନ, ସମସ୍ତେ ମିଥ୍ୟା କହୁଛନ୍ତି, ମୁଁ ଏକା ସତ କହୁଛି ଆଉ ସବୁ ମିଥ୍ୟା କହୁଛନ୍ତି। ସର୍ବେ ମିଥ୍ୟା ବିଶ୍ୱାସୀ ନ, ଯଦି ସତ୍ୟ ଗିରଫତରି ଯଦି ତୁମେ କହୁଛ ତାଙ୍କର କଥା ସତ୍ୟ ବୋଲି, ତାହେଲେ ସମ୍ୟକ୍ଷଂ ପଶ୍ଚିମେ ମୁଖମ୍, ତାହେଲେ ତୁମେ ମୋର ମୁଖ ଦେଖୁନ, ମୋ ମୁଖରେ ମାଟି ନାହିଁ। ସମ୍ୟକ୍ଷଂ ପଶ୍ଚିମେ ମୁଖମ୍, କୃଷ୍ଣ ଭାବୁଥିଲେ ଏଇଭଳି ଭାବରେ କହିଲେ ବୋଧେ ଆଉ ମା କହିବେନି, ଆଉ ଠିକ୍ ଅଛି ସେ ଖାଇନି ବୋଧେ। ଭଗବାନ ପ୍ରଭୁ ମହାରାଜ କହୁଛନ୍ତି ମାତୃସ୍ନେହର ଦିବ୍ୟ ଆନନ୍ଦ ବୃଦ୍ଧି କରିବା ପାଇଁ କୃଷ୍ଣ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି, ମାତୃ ସ୍ନେହକୁ ବର୍ଦ୍ଧନ କରିବା ପାଇଁ ଭଗବାନଙ୍କ ଏସବୁ ଲୀଳା ରହିଛି। ଭଗବାନ ମିଥ୍ୟାବାଦୀର ଭୂମିକା ଅବଲମ୍ବନ କରିଥିଲେ ଏବଂ ତାଙ୍କ ଭକ୍ତମାନଙ୍କୁ ମିଥ୍ୟାବାଦୀ ବୋଲି ଅଭିଯୋଗ କରିଥିଲେ। ଶ୍ରୀମଦ୍ ଭାଗବତମ୍ ଦଶମ ସ୍କନ୍ଧ 12:21 ଶ୍ଳୋକରେ କୁହାଯାଇଛି ଏମାନେ ଯେଉଁ ଭଗବାନଙ୍କ ସହିତ ଲୀଳା କରୁଛନ୍ତି କୃତ ପୁଣ୍ୟ ପୂଜା, ଏମାନେ ଅନେକ ପୁଣ୍ୟ କାର୍ଯ୍ୟ କରିଥିବାରୁ ଆଜି ଭଗବାନଙ୍କ ସହିତ ଲୀଳା କରୁଛନ୍ତି। ତେଣୁ ସେହିଭଳି ଭାବରେ ଆମେ ମଧ୍ୟ ଯେଉଁମାନେ ଭଗବାନଙ୍କ ଲୀଳାରେ ସାମିଲ ହେଇଛେ, ସେହିଭଳି ଭାବରେ ଆମେ ମଧ୍ୟ ଅନେକ ପୁଣ୍ୟ କାର୍ଯ୍ୟ କରିଛେ, ଯେଉଁଥିପାଇଁ ଆଜି ଏଇ ଭଗବାନଙ୍କ ଲୀଳାରେ କଥା ଶ୍ରବଣରେ ଆମେ ସାମିଲ ହେଇଛେ। ତେଣୁ କେବେ ହେଲେ ଏହି ପ୍ରକାର ଚିନ୍ମୟ ସେବାର ଆଦାନ ପ୍ରଦାନକୁ ମିଥ୍ୟା ବୋଲି ମନେ କରିବା ଉଚିତ ନୁହେଁ, କେତେବେଳେ ଭାବିବା ଉଚିତ ନୁହେଁ ଯେ ଏହି ସମସ୍ତ ଭକ୍ତମାନେ ସାଧାରଣ ମିଥ୍ୟାଭାଷୀ ବାଳକ ଅଟନ୍ତି, କାରଣ ମହା ତପସ୍ୟା ଫଳରେ ସେମାନେ କୃଷ୍ଣଙ୍କ ସଙ୍ଗଲାଭ କରିଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନ କୃଷ୍ଣ ବଳରାମ ଲୀଳା ସବୁ କରୁଛନ୍ତି, ମାଆଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି। ତେଣୁ ମା କହିଲେ ହଁ ତାହେଲେ ଦେଖିଲା ପାଟି ଦେଖିବା ତ, ଦେଖିବା କେମିତି ମାଟି ଖାଇନୁ ଦେଖିବା ତ, ସତ କେମିତି ସତ କହୁଛୁ। ଯେତେବେଳେ ମାଟି ପାଟି ଖୋଲିଦେଲେ ମା ଭଗବାନ, ସେତେବେଳେ ମା ଦେଖୁଛନ୍ତି ବିଶ୍ୱରୂପ ଦେଖୁଛନ୍ତି, ବିଶ୍ୱରୂପ ରହିଛି ସବୁକିଛି ରହିଛି ତାଙ୍କ ପାଖରେ, ସେ ପାଟିରେ ସବୁ ରହିଛନ୍ତି। ଆଗରୁ ଥରେ ଦେଖାଇଥିଲେ, ଆଗରୁ ଥରେ ବିଶ୍ୱରୂପ ଦେଖାଇଥିଲେ ତାଙ୍କ ପାଟି ଭିତରେ, ବର୍ତ୍ତମାନ ପୁଣି ଥରେ ଦେଖାଇଲେ ସମଗ୍ର ପୃଥିବୀ ସମଗ୍ର ବିଶ୍ୱ ସେ ପାଟି ଭିତରେ ରହିଛି, ଆମେ ଚିନ୍ତା କରିପାରିବା ନାହିଁ। ଏଇଟା ସେ ଦେଖିଛନ୍ତି, ଏ ଦେଖିଲା ବେଳେ ମଧ୍ୟ ଏଇଟା ଦେଖିକରି ମା ଯଶୋଦା ଯାହା ଦେଖିଲେ ସୁଖଦେବ ଗୋସ୍ୱାମୀ ତା ବର୍ଣ୍ଣନା କରିଛନ୍ତି, ସମଗ୍ର ବିଶ୍ୱକୁ ଦେଖିଲେ ଯଶୋଦା ମା ଦେଖିଲେ, ହଁ ପାଟି ଭିତରେ ଦେଖିଲେ। ଏବଂ ଅର୍ଜୁନ ମଧ୍ୟ ଭଗବାନ କୃଷ୍ଣ ଦେଖିଲେ, ତା ବିଶ୍ୱରୂପ ଦେଖାଇଥିଲେ। ଏବଂ କିଭଳି ଭାବରେ ଅର୍ଜୁନ ବିଶ୍ୱରୂପ ଦେଖିଥିଲେ ଭଗବତ ଗୀତା 11 ଅଧ୍ୟାୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଏଇଟାକୁ ମନଗଢ଼ା କଳ୍ପନା ବୋଲି କହିବେ, ସେମାନେ କହିବେ ଏସବୁ ମିଥ୍ୟା କଥା, ମନଗଢ଼ା କଳ୍ପନା। ପ୍ରଭୁପାଦ ମହାରାଜ ଗୋଟେ କଥାରେ ଗୋଟେ ଶ୍ଳୋକରେ କହିଛନ୍ତି, ଅଷ୍ଟମ ସ୍କନ୍ଧରେ ଶ୍ଳୋକ ଅଛନ୍ତି, ଭଗବାନ ଯେତେବେଳେ ବାମନ ଦେବ ଉପରେ ଲୀଳା କରୁଥିଲେ ସେହି ସମୟରେ ଦେବତାମାନେ ଏବଂ ଅସୁରମାନେ ମିଶିକରି ମନ୍ଦର ପର୍ବତ ଆଣିଥିଲେ, ସୁନାର ପର୍ବତ 10,000 ଯୋଜନ ଉଚ୍ଚତା ରହିଛି, ସେ ସୁନାର ପର୍ବତକୁ ଆଣିଥିଲେ, ଉପାଡ଼ିକରି ଆଣିଥିଲେ। ଏବଂ ଏତେ ଦେବତାମାନେ ଅସୁରମାନେ ମିଶିକରି ମଧ୍ୟ ତାକୁ ଟେକି ପାରିଲେ ନାହିଁ ବା ଆଣିପାରିଲେ ନାହିଁ, ବାଟରେ ପଡ଼ିଗଲା। ବାଟରେ ଯେତେ ପଡ଼ିଗଲା, କେତେଜଣ ଅସୁର କେତେଜଣ ଦେବତାମାନେ ମଧ୍ୟ ମୃତ୍ୟୁବରଣ କଲେ, ତେବେ ଦେବତାମାନେ ଯେତେବେଳେ ଭଗବାନଙ୍କୁ ସ୍ମରଣ କଲେ, ଭଗବାନ ଗରୁଡ଼ ପୃଷ୍ଠରେ ସେଠି ଆସି ପହଞ୍ଚିଗଲେ। ପହଞ୍ଚିକରି କ'ଣ କଲେ ନା, ସିଏ ଗୋଟିଏ ହାତରେ ଟେକିକି ନେଇକି ରଖିଦେଲେ, ଗୋଟିଏ ହାତରେ ଭଗବାନ ଲୀଳାରେ ଭଗବାନ ଗୋଟିଏ ହାତରେ, ବାମ ହାତରେ, ଗୋଟିଏ ହାତରେ ମାନେ ବାମ ହାତରେ ତାକୁ ଟେକିକିରି ସେ ପର୍ବତକୁ ନେଇକରି ଗରୁଡ଼ ପୃଷ୍ଠରେ ସ୍ଥାପନ କଲେ। ହସ୍ତେନ ଏକେନ ଲୀଳା, ଅଷ୍ଟମ ସ୍କନ୍ଧ କେଉଁଠି ବର୍ଣ୍ଣନା କରାଯାଇଛି, କ'ଣ ସେ ନା ଅଷ୍ଟମ, ଗୋଟିଏ ହାତରେ ଗିରିଂ ଚାରୋପ୍ୟ ଗରୁଡ଼େ ହସ୍ତେନ ଏକେନ ଲୀଳା ଆରୁହ୍ୟ ପ୍ରଜା ଦବ୍ଧିମ୍ ସୁରାସୁର ଗଣୀଭୂତା। ଭଗବାନ କ'ଣ କଲେ ନା, ଗୋଟିଏ ବାମ ହାତରେ ଟେକିଦେଲେ, ଟେକି ଦେଇକିରି ଏକ ଲୀଳାରେ, ଯେମିତି ଗୋବର୍ଦ୍ଧନ ପର୍ବତକୁ ଟେକି ଦେଇଥିଲେ ଭଗବାନ ଲୀଳାରେ, ଛୋଟ ପିଲା ଗୋଟେ ଛତୁକୁ ଯେମିତି ଟେକି ଦିଏ ବା ଛିଣ୍ଡେଇ ପକାଏ, ସେଇଭଳି ଭାବରେ ଟେକି ଦେଇଥିଲେ ଭଗବାନ। ଏଠି ମଧ୍ୟ ସେଇଆ, ଏବଂ ସେ ଗରୁଡ଼ ପୃଷ୍ଠରେ ସେ ମନ୍ଦର ପର୍ବତକୁ ରଖିଲେ, ନିଜେ ବସିଲେ, ଦେବତାମାନେ ବସିଲେ, ଅସୁରମାନେ ବସିଲେ, ଏବଂ ଗରୁଡ଼ ଗୋଟିଏ ପଙ୍ଖ ମାରିଲେ ଯାଇକି ପହଞ୍ଚିଗଲେ କ୍ଷୀର ସମୁଦ୍ର ନିକଟରେ। ଲୀଳାଟି ସମୁଦ୍ର ମନ୍ଥନ ଲୀଳାରେ ବର୍ଣ୍ଣନା କରାଯାଇଛି। ପ୍ରଭୁପାଦ ମହାରାଜ ଏହି ଶ୍ଳୋକର ଭାଷ୍ୟରେ ଏ କଥାଟି କହିଛନ୍ତି, ଅସୁରମାନଙ୍କ ସାମ୍ନାରେ ଏଇଟା ହେଇଛି, ଅସୁରମାନଙ୍କ ସାମ୍ନାରେ ଭଗବାନ ଏସବୁ ଉଠେଇକି ନେଇଛନ୍ତି, କିନ୍ତୁ ଫର୍ ଡେମନ୍ସ ସିମ୍ପଲି ଆର୍ଗୁ ଆଣ୍ଡ ଲେବଲ୍ ଦ୍ୟାଟ୍ ହିଷ୍ଟୋରିକାଲ ଇନ୍ସିଡେଣ୍ଟସ୍ ଇନ୍ ବେଦିକ ଲିଟରେଚର୍ ଆଜ୍ ମାଇଥୋଲୋଜି। ସେମାନେ କେବଳ କହିବେ ଏସବୁ ମନଗଢ଼ା କଥା, ସେମାନେ ଏଇ କଥାକୁ, ଏ ଯେଉଁ ରହିଛି ସାଧୁ ଶାସ୍ତ୍ର ଗୁରୁ ଏମାନଙ୍କ କଥାରେ ସେମାନେ ବିଶ୍ୱାସ କରିପାରିବେ ନାହିଁ, ଏଭଳି ସେମାନେ ପାପି ବ୍ୟକ୍ତି। ତେଣୁ ଭଗବାନଙ୍କର ଏସବୁ ଲୀଳା ଏସବୁ ଏସବୁ ମନଗଢ଼ା ଜିନିଷ ନୁହଁ, ମନଗଢ଼ା ଜିନିଷକୁ ସେମାନେ ସତ୍ୟ ବୋଲି ଭାବୁଛନ୍ତି ଏବଂ ସତ୍ୟକୁ ମନଗଢ଼ା ଜିନିଷ ବୋଲି ଭାବୁଛନ୍ତି, ଇଏ ହେଉଛି ତଫାତ୍। ବୈଜ୍ଞାନିକମାନେ ବହୁତ ତାଙ୍କର ଜ୍ଞାନ ରହିଛି, କିନ୍ତୁ ଇଏ କ'ଣ, ବୈଜ୍ଞାନିକମାନେ ଗୋଟେ ମନଗଢ଼ା କଥା କହିଦେଲେ, କ'ଣ ନା ଚନ୍ଦ୍ରପୃଷ୍ଠକୁ ଯାଇଛନ୍ତି, ସେଠି କିଛି ଜୀବନ ନାହିଁ, ସେଠି ଖାଲି ମାଟି ବାଲି ସବୁ ରହିଛି କହିକି ଆଣିକି ଆସିକି ରଖିଛନ୍ତି, ସେଠି ଆମେରିକାରେ ସେ ରହିଛି ସେ ସ୍ଥାନ, ଚନ୍ଦ୍ରପୃଷ୍ଠରୁ ଆସିଛି ବୋଲି ସବୁଦିନ ଯାଉଛନ୍ତି ଲୋକମାନେ ଦେଖିବା ପାଇଁ, ଏଇ ଚନ୍ଦ୍ରପୃଷ୍ଠରୁ ଏସବୁ ଆସିଛି, ଏଇସବୁ ଚିଟିଙ୍ଗ ଜିନିଷ, ସେଇଟାକୁ ସତ୍ୟ ବୋଲି ଭାବୁଛନ୍ତି, କିନ୍ତୁ ଶାସ୍ତ୍ର ଜିନିଷଟାକୁ ସେମାନେ ବୁଝିପାରୁନାହାନ୍ତି, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନେ ବୁଝିପାରିବେ ନାହିଁ। ତେଣୁ ଇଏ ଯେଉଁ ଅନଲିମିଟେଡ୍ କଥା ଭଗବାନଙ୍କର ଯେଉଁ ରହିଛି, ଏଭଳି ସବୁ ରହିଛି ତାଙ୍କର ଶକ୍ତି, ତାକୁ ଭକ୍ତ ଭକ୍ତ ନହେଲେ ଏଇଟା ବୁଝିପାରିବେ ନାହିଁ, କେବଳ ଭକ୍ତମାନ ହିଁ ଭଗବାନ ଲୀଳାକୁ ବୁଝିବେ, ଆସ୍ୱାଦନ କରିବେ, ସେଇଥିରେ ତଲ୍ଲୀନ ହୋଇକି ରହିବେ। ତେଣୁ ଏଠି ଭଗବାନ ଯଦି ମିଥ୍ୟା କହୁଛନ୍ତି, କିନ୍ତୁ ପ୍ରକୃତରେ ସେଇଟା ମିଥ୍ୟା ନୁହଁ, ଆଉ ସେ ସମୟରେ ରାଧାକୁନ୍ଦ ସ୍ୱାଇଁ ମହାରାଜ ଏଠାକୁ ସୁନ୍ଦର ଭାବରେ ବୁଝେଇଛନ୍ତି। ତେଣୁ ଏ ମାଟି ତା ଭିତରେ ତାଙ୍କ ପାଟି ଭିତରେ ଭଗବାନ ପାଟି ଭିତରେ ସମଗ୍ର ବିଶ୍ୱ ରହିଛି, ସମଗ୍ର ବିଶ୍ୱକୁ ଦେଖିଲେ, ଯଶୋଦା ମା ଦେଖିଲେ, ଆଗରୁ ଥରେ ଦେଖିଥିଲେ, ପୁଣି ଥରେ ଦେଖିଲେ, ଚିନ୍ତା କରୁଛନ୍ତି କ'ଣ ହେଲା, କ'ଣ ମୋ ପୁଅର କ'ଣ ହେଲା, ଏଇଭଳି ଭାବରେ କହିକିରି ଭଗବାନ ପ୍ରାର୍ଥନା କରୁଛନ୍ତି। କିଙ୍ଗ ସ୍ୱପ୍ନ ଏ ତ ଦେବ ମାୟା, ଏଇଟା ମୁଁ ସ୍ୱପ୍ନ ଦେଖିଲି ନା କ'ଣ, ଏଇଟା ନା ଏଇଟା ଦେବ ମାୟା, କିଙ୍ଗ ମା ମଦିଓ ବା ବୁଦ୍ଧି ମୋହ, ବା ମୋର ବୁଦ୍ଧି ମୋହ ହେଇଯାଇଛି, ଏଇଭଳି ଭାବରେ ଅଥୋ ଅମୁଷ୍ୟ ମମାର ଭକ୍ତସ୍ୟ ଯହ କଶ୍ଚନ ଉତ୍ପତ୍ତିକ ଆତ୍ମଯୋଗ। ଯେତିକି ମୋର କିଛି ମା ଯଶୋଦା ମନେ ମନେ ବିତର୍କ କରିବାକୁ ଲାଗିଲେ, ଏହା କ'ଣ ସ୍ୱପ୍ନ ନା ବହିରଙ୍ଗା ଶକ୍ତିର ମାୟା ସୃଷ୍ଟି, ଏହା କ'ଣ ମୋ ନିଜ ବୁଦ୍ଧିର ଗୋଳମାଳିଆ ଅବସ୍ଥାରୁ ପ୍ରକାଶିତ ହୋଇଛି, ନା ଏହା ମୋର ଏହି ଶିଶୁର ଯୋଗଶକ୍ତି ଅଟେ, ଭଗବାନଙ୍କର ଲୀଳା ଏଭଳି ସମେତ ମୋହିତ ହେଇଯିବେ। ମହାପ୍ରଭୁଙ୍କର ଏହିଭଳି ଭାବରେ ଅନେକ ଲୀଳା ରହିଛି, ମହାପ୍ରଭୁ ମା ଯଶୋଦା ମା ସତୀଦେବୀ ମହାପ୍ରଭୁ ଯେତେବେଳେ ନିମାଇଁ ଯେତେବେଳେ ପୁରୀରେ ରହୁଥିଲେ, ତାଙ୍କ ଯେଉଁ ଭଗବାନଙ୍କୁ ଭୋଗ ଲଗାଉଥିଲେ ମା ସତୀଦେବୀ, ଭୋଗ ଲଗାଇକରି ଯେତେବେଳେ ଭଗବାନଙ୍କୁ ସ୍ମରଣ କରୁଛନ୍ତି ବା ଧ୍ୟାନ କରୁଛନ୍ତି ବା ଗାୟତ୍ରୀ କରୁଛନ୍ତି, ସେଇ ସମୟରେ ଦେଖିଲା ବେଳକୁ ଆଉ କିଛି ନଥିବ ଥାଳିରେ, ଥାଳି ଖାଲି ହେଇଯାଇଥିବ। ତେଣୁ ସେ ଚିନ୍ତା କରିବେ, ଏ ମୁଁ ଖାଦ୍ୟ ଯୋଗେଇ ମାନେ ଲଗେଇନି କି ଭୋଗ ଲଗେଇନି କି ପଳେଇ ଆସିଲି ଏ ତେଣୁ ପୁଣି ଯାଇ ଦେଖିବେ, ଦେଖିଲା ବେଳକୁ ସେସବୁ ଫୁଲ୍ ହେଇକି ରହିଥିବ, ପୁଣି ଥରେ ଆଣିକି ଦେବେ। ଏଇଭଳି ଭାବରେ ମହାପ୍ରଭୁ ଏଇ ସମ୍ବାଦଟି ଦେଇଥିଲେ, ସଚୀ ମା ତାଙ୍କୁ ସେ ସମ୍ବାଦଟି ଖବର ଦେଇଥିଲେ। ତେଣୁ ଏଇ ଭଗବାନ ଲୀଳା ଏଭଳି, ଭକ୍ତମାନେ ମୋତେ ମୋହ ହେଇଯାଆନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା, ଅନ୍ୟମାନେ ତ ବୁଝିପାରିବେ ନାହିଁ ସେ ଲୀଳାକୁ। ତେଣୁ ଏଇଭଳି ଭାବରେ ଯେତେବେଳେ ଚିନ୍ତା କରିକିରି ସେ ଭାବିଲେ ଇଏ ଭଗବାନକୁ କହିକିରି ତାଙ୍କୁ ପୂଜା କରିବା ପାଇଁ ଚିନ୍ତା କରୁଛନ୍ତି, ତେଣୁ ଭଗବାନ ଏଭଳି ପୁଣି ତାଙ୍କୁ ମାୟାରେ ମୋହାଚ୍ଛନ୍ନ କରିଦେଲେ, ସେ ପୁଣି ଭୁଲିଗଲେ, ଏ ଭଗବାନ ବୋଲି ଭୁଲିଗଲେ। ଅନେକ ସମୟରେ ବୃନ୍ଦାବନରେ ଭଗବାନ କୃଷ୍ଣ ତାଙ୍କର ଐଶ୍ୱର୍ଯ୍ୟକୁ ପ୍ରକାଶ କରନ୍ତି, କିନ୍ତୁ ଐଶ୍ୱର୍ଯ୍ୟ ଦେଖିକରି ମଧ୍ୟ ସେ ବ୍ରଜବାସୀମାନେ ବା ମା ପିତା ଏମାନେ ସବୁ ସେ ପୁଣି ଭୁଲି ଯାଆନ୍ତି, ସେ ଭାବନ୍ତି ଇଏ ଆମର ସାଧାରଣ ପିଲା ଜଣେ, ହଁ ଏ ଭଗବାନ ନୁହଁ, ଆମେ ନାରାୟଣ ସମ ଗୁଣେଇ। ଏ ଯେଉଁ ନାମକରଣ ସମୟରେ ଗର୍ଗାଚାର୍ଯ୍ୟ ଏଇ କଥାଟି କହିଥିଲେ, ଏତେ ସବୁ ଗୁଣ ରହିଛି, ନନ୍ଦ ମହାରାଜ ଚିନ୍ତା କରୁଛନ୍ତି ଇଏ ଭଗବାନ ନା, ଇଏ ତୁମର ପୁତ୍ର, କିନ୍ତୁ ନାରାୟଣ ସମ ଗୁଣେଇ, ଆଙ୍କର ଯେଉଁ ଗୁଣ ରହିଛି ନାରାୟଣଙ୍କ ଭଳି ରହିଛି, ଏଇଭଳି ସବୁ କଥା ରହିଛି। ତେଣୁ ମା ଯଶୋଦା ପୁଣି ମା ମହଚ୍ଛନ୍ନ ହେଇକିରି ପୁଣି ଭୁଲିଗଲେ ଭଗବାନ ବୋଲି, ଏଇଭଳି ଭାବରେ ଲୀଳା ଚାଲିଛି। ତେଣୁ ନବମଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି, କେମିତି ମା ଯଶୋଦା ବାନ୍ଧିଲେ, କୃଷ୍ଣଙ୍କୁ ବାନ୍ଧିଲେ, ଯେତେବେଳେ ବାନ୍ଧୁଛନ୍ତି ଯେତେ ଦୌଡ଼ରେ ବାନ୍ଧିଲେ ମଧ୍ୟ ଦୁଇ ଆଙ୍ଗୁଳି କମିଯାଉଛି, ଦୁଇ ଆଙ୍ଗୁଳି କମିଯାଉଛି। ଏ ଲୀଳାକୁ ପ୍ରଭୁ ଯଦି କହିବେ କହିବେ, ଆମର ଏତେ କହିବାର ନାହିଁ ଏଥିରେ, କିନ୍ତୁ ଖାଲି ଆମେ ଗୋଟେ ସଂକ୍ଷେପରେ କହିଲେ ବଳରାମ ଆସିକି ଏସବୁ କହିଥିଲେ ବୋଲି। ତେଣୁ ସେହି ସମୟରେ ଭଗବାନ ଯେଉଁ ବାନ୍ଧିଥିଲେ, ସେ ଯେଉଁ ଯମଳାର୍ଜୁନ ବୃକ୍ଷ ଥିଲେ, ସେ ଯମଳାର୍ଜୁନ ବୃକ୍ଷକୁ ଓପାଡ଼ି ଦେଇଥିଲେ, ସେ ଯେଉଁ ଉଦୁଖଳରେ ବାନ୍ଧିଥିଲେ, ସେ ଉଦୁଖଳ ଦ୍ୱାରା ଭଗବାନ ଏଇ ଯମଳାର୍ଜୁନକୁ ଭଙ୍ଗ କରିଦେଇଥିଲେ, ଭାଙ୍ଗି ଦେଇଥିଲେ। ଯମଳାର୍ଜୁନ ଯେଉଁ ଭଙ୍ଗ ହେଲା, ଏଇଟା ଅନ୍ତିମ ଲୀଳା ଭଗବାନଙ୍କର, ଆଉ ଗୋଟେ ଦୁଇଟି ଲୀଳା ପରେ ଭଗବାନ ଗୋକୁଳ ତ୍ୟାଗ କରିକି ବୃନ୍ଦାବନ ଯିବେ। ତେଣୁ ଇଏ ଯେଉଁ ରହିଛନ୍ତି, ଏ ଯମଳାର୍ଜୁନ ଭଙ୍ଗ ହେଇଗଲା, ଯମଳାର୍ଜୁନ ଯେଉଁ ଆସିଥିଲେ ନଳକୁବର ଏବଂ ମଣିଗ୍ରୀବ, ଏମାନେ ଭଗବାନ ସବୁ ସ୍ତୁତି କରିଛନ୍ତି। ଭାଗବତ ଦଶମ ସ୍କନ୍ଦ ଦଶମ ଅଧ୍ୟାୟରେ ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ବହୁତ ସୁନ୍ଦର ସ୍ତୁତି ଅଛନ୍ତି। ଆମେ ଗୋଟେ ସ୍ତୁତି କରିବା, କାହିଁକିନା ଭଗବାନଙ୍କ ସ୍ତୁତି ରହିଛି, ତେଣୁ ଆମେ ନ କରିକି ରହିବା ନାହିଁ, ପଳେଇବା ନାହିଁ, ବହୁତ ସୁନ୍ଦର ସ୍ତୁତି ରହିଛି। ସେ କହୁଛନ୍ତି ଆମେ ସେଇଭଳି ଭାବେ ସ୍ତୁତି କରିବା, ଭଗବାନଙ୍କୁ କହିବାର ଉଦ୍ଦେଶ୍ୟ ହେଉଛି ଆମେ ସେଇଟା, ଆମେ କହୁଛନ୍ତି ବାଣୀ ଗୁଣାନୁକଥନେ ଶ୍ରବଣୌ କଥାୟା ହସ୍ତୌ ଚ କର୍ମ ସୁମନ ତବ ପାଦୟୋ ନା ସ୍ମୃତ୍ୟା ସ୍ଥିର ତବ ନିବାସ ଜଗତ ପ୍ରଣାମେ ଦୃଷ୍ଟିଂ ଶତାଂ ଦର୍ଶନେସ୍ତୁ ଭବତ୍ ନୁନା। ସେଇଠି ଗୋଟେ ସେ ସ୍ତୁତିରେ ଗୋଟେ କଥା ଅଛି, ଇଏ ଭଗବାନ ଅବତାର ବୋଲି କେମିତି ଜାଣିବା, ଭଗବାନ ଯେ ଅବତାର, ଇଏ ଭଗବାନଙ୍କ ଅବତାର ବୋଲି କେମିତି ଜାଣିବା, ସେ ଶ୍ଳୋକଟି ଅଛନ୍ତି। ତେଣୁ ତା ଦେହରେ ଏଇ ଶ୍ଳୋକଟି ମଧ୍ୟ କହୁଛନ୍ତି, ଭଗବାନ ସ୍ତୁତି ଆମେ ଏଇଭଳି ଭାବେ ସ୍ତୁତି କରିବା ଭଗବାନଙ୍କୁ, କ'ଣ ନା ନଳକୁବର ମଣିଗ୍ରୀବ, ଏ ଭଗବାନ କୃପା ପ୍ରାପ୍ତ ହେବା ପୂର୍ବରୁ ଅନେକ ପ୍ରକାର କଥା କହୁଥିଲେ, କିନ୍ତୁ ଆଜି ଯେତେବେଳେ ଭଗବାନ ଦର୍ଶନ କରୁଛନ୍ତି, ତାଙ୍କର ମତି ଏଇଭଳି ଭାବରେ ହେବା ପାଇଁ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ବାଣୀ ଗୁଣାନୁ କଥନେ, ପ୍ରଭୁ ମୋର ବାଣୀ ଆପଣଙ୍କର ଗୁଣ ଗାନ କରୁଥାଉ, ମୋର ବାଣୀ ଆପଣଙ୍କର ଗୁଣଗାନ କରୁଥାଉ। କେତେ ଜଣ କରୁଛନ୍ତି ଏଇଟା, ଶତକଡ଼ା ଅନେଶ୍ୱତ ଭାଗ ଲୋକ ବି ନାହିଁ କରୁନାହାନ୍ତି, ହଜାରେ, ସେଥିପାଇଁ ଭଗବାନ କହିଲେ ହଜାର ହଜାର ଲୋକ ଯେ କ୍ୱଚିତ ଲୋକ କରିଥାଇପାରନ୍ତି ବି ନ କରିପାରନ୍ତି। ତେଣୁ ଆମେ ଭଗବାନ ପ୍ରାର୍ଥନା କରିବା, ବାଣୀ ଗୁଣାନୁକଥନେ ଅନୁକଥନେ, ଏଇ ପରମ୍ପରାରେ ଭଗବାନଙ୍କ ସବୁ କଥା ସବୁ ବର୍ଣ୍ଣନା କରାଯାଇଛି, ଆମେ ସେଇଭଳି ଭାବରେ ବର୍ଣ୍ଣନା କରିବା, ବାଣୀ ଗୁଣାନୁକଥନେ ଏବଂ ଶ୍ରବଣଉ କଥାୟାଂ, ଆମର ଯେଉଁ କର୍ଣ୍ଣରେ ଆମେ କେତେ କଥା ଶୁଣୁଛେ, ଏବଂ ନଳକୁବର ମଣିଗ୍ରୀବ ମଧ୍ୟ ବହୁତ କଥା ଶୁଣୁଥିଲେ, ସେଥିପାଇଁ ସେ ଅପ୍ସରାମାନଙ୍କ ସହିତ ଏଭଳି ଭାବରେ ଜଳକ୍ରୀଡ଼ା କରୁଥିଲେ, ମଦିରା ପାନ କରିକିରି ଅସଙ୍ଗତ ଭାବରେ କାର୍ଯ୍ୟ କରୁଥିଲେ। ଆଜି ଭଗବାନ ପ୍ରାର୍ଥନା କରୁଛନ୍ତି, ଆମେ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ ଏହାର ଯେ କେତେ ମହାନତା ରହିଛି ଆମେ ବୁଝିପାରୁନାହିଁ। ଜଡ଼ଭରତଙ୍କ କଥା ଆସୁଛି, ଜଡ଼ଭରତ ଯେତେବେଳେ ମୃଗ ଶରୀର ପ୍ରାପ୍ତ ହେଇଥିଲେ ସେତେବେଳେ ଛଟପଟ ହେଉଥିଲେ, କାରଣ ସେ ଚାହୁଁଥିଲେ ଭଗବାନଙ୍କ ନାମ କରିବା ପାଇଁ, କିନ୍ତୁ ସେ ମୃଗ ଶରୀରରେ ସେ ନାମ ନେଇପାରିବେ ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ସବୁ ଟିକେ ସାଉଣ୍ଡ ଟିକେ ଦେବେ, ସାଉଣ୍ଡ ଟିକେ ଦେବେ। ତେଣୁ ଇଏ ଛଟପଟ ହେଉଥିଲେ, ଆମ ମନୁଷ୍ୟ ଶରୀରରେ ଏଭଳି ଜୁହା ପ୍ରାପ୍ତ ହେଇଛେ, କିନ୍ତୁ ଏ ଜୁହାର ଆମେ ସଦୁପଯୋଗ କରୁନାହିଁ। ସେଇଟା ଟିକେ ସ୍ଲୋ ଅଛି ନା କ'ଣ, ସେଇଟା ଇଏଟା କ'ଣ, ମୁଁ ତ ସ୍ଲୋ କରିଦେଇଛି। ହରେ କୃଷ୍ଣ, ଥ୍ୟାଙ୍କ ୟୁ। ତେଣୁ ଇଏ ଏଭଳି ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଆହାର ଯେ କେତେ ଉନ୍ନତ ସ୍ଥିତିରେ ଆମେ ଅଛେ ଏଇଟା ଆମେ ବୁଝିପାରୁନାହିଁ। ମନୁଷ୍ୟ ଜନ୍ମଟା ପଶୁ ଭଳି କଟେଇ ଦେଉଛେ, ପଶୁ ଭଳି ଜୀବନ କଟେଇ ଦେଉଛେ, ଆହାର ନିଦ୍ରା ଭୟ ମୈଥୁନରେ ତାଙ୍କର ଜୀବନ ଚାଲିଯାଉଛି। ଶତକଡ଼ା ଅନେଶ୍ୱତ ଭାଗ ଲୋକଙ୍କର, ଶତକଡ଼ା ଅନେଶ୍ୱତ ପଏଣ୍ଟ ନଅ ନଅ, ଖାଲି ଅନେଶ୍ୱତ ନୁହଁ, ଅନେଶ୍ୱତ ଦଶମିକ ନଅ ନଅ ଲୋକ ଏହିଭଳି ଭାବରେ ତାଙ୍କର ମନୁଷ୍ୟ ଜନ୍ମଟାକୁ ପଶୁ ଭଳି ଜୀବନ କଟେଇ ଦେଉଛନ୍ତି। ତେଣୁ ଏହି ମନୁଷ୍ୟ ସେଥିପାଇଁ ମଣିଗ୍ରୀବ ଏବଂ ନଳକୁବେର ତାଙ୍କର ଅନୁଭୂତିକୁ ପ୍ରକାଶ କରନ୍ତି, ପ୍ରଭୁ ମୋତେ କୃପା କରନ୍ତୁ ଆମ ଦୁଇ ଜଣଙ୍କୁ, ଯେ ଆମେ ସବୁବେଳେ ଆମର ବାଣୀ ଦ୍ୱାରା ଆମର ଜୁହା ଦ୍ୱାରା ଆପଣ ଗୁଣ ଗୁଣଗାନ କରିବୁ, ଗୁଣାନ କଥା ନାହିଁ। ଏବଂ ଶ୍ରବଣ କଥାୟା ଆମର ଶ୍ରବଣ ଦେଇଛନ୍ତି, କର୍ଣ୍ଣ ଦେଇଛନ୍ତି, ଆମେ ଭଗବାନ କଥାକୁ ଶ୍ରବଣ କରିବା ପାଇଁ ଦେଇଛନ୍ତି ଭଗବାନ, ଏ ଶ୍ରବଣ ଦେଇଛନ୍ତି। ଯେଉଁମାନେ କାଲା ହେଇଯାଇଛନ୍ତି ସେମାନେ ଶୁଣିପାରୁନାହାନ୍ତି, ଭଗବାନ କଥା ଶୁଣିପାରୁନାହାନ୍ତି। ତେଣୁ ଯେଉଁମାନେ ଶୁଣିପାରୁଛନ୍ତି ଏ ଭଗବାନ କଥା ଶୁଣିବା କଥା, ଶ୍ରବଣ କଥା ଆୟାଙ୍ଗ ହସ୍ତଉଚ କର୍ମସୁ, ହସ୍ତ ଯେଉଁ ଦେଇଛନ୍ତି ସେ ହସ୍ତରେ ଆମେ ଭଗବାନଙ୍କ ସେବା କରିପାରିବା, ହସ୍ତଉଚ କର୍ମସୁ। ମନ ତବ ପାଦ ୟୁନ, ମନଟାକୁ ଭଗବାନ ପାଦ ପଦ୍ମରେ ଲଗେଇବା, ତବ ପାଦ ୟୁନ ସ୍ମୃତିଆ, ଏଇଟାକୁ ସ୍ମରଣ କରିବା, ଭଗବାନଙ୍କର ଯେଉଁ ରହିଛି ଅନେକ ଲୀଳା ସବୁ ରହିଛି ଏଇଟାକୁ ମନ ଦ୍ୱାରା ଏଇଟାକୁ ସ୍ମରଣ କରିବା। ତବ ନିବାସ ଜଗତ ପ୍ରଣାମୀ, ଶିର ଶିର ଆମକୁ ଦେଇଛନ୍ତି ଆମେ ଭଗବାନଙ୍କୁ ପ୍ରଣାମ କରିବା ବା ତାଙ୍କର ଭକ୍ତଙ୍କୁ ପ୍ରଣାମ କରିବା। ଦୃଷ୍ଟିଂ ଶତାଂ ଦର୍ଶନେସ୍ତୁ ଭବତନୁ ନାମ, ଆମର ଚକ୍ଷୁ ରହିଛି, ଏ ଚକ୍ଷୁରେ ନଳକେବର ମଣିଗୁର ପ୍ରାର୍ଥନା କରୁଛନ୍ତି ଏଇ ଚକ୍ଷୁ ଦ୍ୱାରା ଦୃଷ୍ଟିଂ ଶତାଂ ଦର୍ଶନେସ୍ତୁ, ଚକ୍ଷୁ ଦ୍ୱାରା ଭଗବାନଙ୍କୁ ଦର୍ଶନ କରିବା ପାଇଁ କହୁନାହାନ୍ତି, ସେ କହୁଛନ୍ତି ଶତାଂ ଦର୍ଶନେସ୍ତୁ, ଶତାଂ କହିଲେ ଭବତନୁ ନାମ, ଏ ଭକ୍ତମାନେ ଏ ଭଗବାନଙ୍କ ଶରୀର, ଭଗବାନଙ୍କ ଶରୀର ହେଉଛନ୍ତି ଭକ୍ତମାନେ, ତାଙ୍କୁ ଆମେ ଦର୍ଶନ କରିବା। ଦୃଷ୍ଟିଂ ଶତାଂ ଦର୍ଶନେସ୍ତୁ ଭବତନୁ ନାମ, ଏଇଭଳି ଭାବେ ପ୍ରାର୍ଥନା କରୁଛନ୍ତି ସେ ମଣିଗ୍ର ନଳକୁବେର। ଏ ବହୁତ ଘଟଣା ରହିଛି, ଆମେ ସେ ଭିତରେ ଖାଲି ସଂକ୍ଷେପରେ ଗୋଟେ କହିଦେଲେ। ଏଇଭଳି ଭାବରେ ଏଇ ଯମୁଣାର୍ଜୁନ ଯେଉଁ ଭଙ୍ଗ ହେଇଥିଲେ ତା ଆଉ ଗୋଟେ ଦିନର କଥା, ଏ ଅନ୍ତିମ ଲୀଳା ଲୀଳା ତାପରେ ଗୋକୁଳ ଲୀଳା ଶେଷ ହେଇଯିବ, ବୃନ୍ଦାବନ ଲୀଳା ଆରମ୍ଭ ହେବ। ତେଣୁ ଦଶମ ସ୍କନ୍ଧ ଏଗାର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ସରିତ୍ୱର ଗତଂ କୃଷ୍ଣଂ ଭଗ୍ନାର୍ଜୁନ ମଥାହୟତ୍ ରାମଂ ଚ ରୋହିଣୀ ଦେବୀ କ୍ରୀଡ଼ନ୍ତମ୍ ବାଳକୀ ଭୃଷମ୍, ବାଳକୀ ଭୃଷମ୍ ଯେଉଁ ରମଣ ରେତି ରହିଛି ଗୋକୁଳରେ, ଯେଉଁ ରହିଛି ରମଣ ରେତି, ଯେଉଁ ଭଗବାନ ସବୁ ଖେଳୁଥିଲେ ଯାଇକିରି ତାଙ୍କ ପିଲାମାନଙ୍କ ସହିତ, ବଳରାମ କୃଷ୍ଣ ଏବଂ ଶ୍ରୀରାମ ସୁବଳ ଇତ୍ୟାଦି କରି ଯେଉଁ ଖେଳନ୍ତି ସେଠି ସରିତ୍ର ଯମୁନା ନଦୀ ତଟରେ ସେଇଠି ରହିଛି, ସେ ସ୍ଥାନଟି ରହିଛି ସରିତ୍ର ଗତଂ କୃଷ୍ଣ। ତେଣୁ ଖେଳିବା ପାଇଁ ଚାଲିଯାଇଛନ୍ତି ସକାଳୁ ସକାଳୁ ଖାଦ୍ୟ ଗ୍ରହଣ କରି, ସେତେବେଳେ ଭଗବାନ ବତ୍ସା ଚାରଣ କରୁନଥିଲେ ବା ଗାଭୀ ଚାରଣ କରୁନଥିଲେ, ଖେଳୁଥିଲେ, ପାଠେଇ ପଢ଼ୁନଥିଲେ, ଖେଳୁଥିଲେ ଗାଇକିରି, ସକାଳୁ ଉଠିଲେ ଖେଳିବା ଚାଲିଲେ ଛୋଟ ପିଲା। ତେଣୁ ସରିତ୍ର ଗତଂ କୃଷ୍ଣ, ସେଇ ଯମୁନା ନଦୀ ତଟରେ ସ୍ଥାନ ରହିଛି ଯେଉଁଠି କୃଷ୍ଣ ଯାଇକରି ଭଗ୍ନା ଅର୍ଜୁନ ମଥା ହୟତ୍, ଏ ଅର୍ଜୁନ ବୃକ୍ଷ ଯଦି ଭଙ୍ଗ ହୋଇଗଲା ପରେ ତାପରେ ଗୋଟିଏ ଦିନର ଘଟଣା ଯାଇଛନ୍ତି, ସକାଳୁ ଚାଲିଛନ୍ତି ଖେଳିବା ପାଇଁ ଆସୁନାହାନ୍ତି, ଖରାବେଳ ହୋଇଗଲାଣି ଫେରୁନାହାନ୍ତି, ଖେଳ ଚାଲିଛି ତାଙ୍କର। ତେଣୁ ରୋଷେଇବାସ ସରିଲାଣି, ନନ୍ଦ ମହାରାଜ ଆସି ଖାଦ୍ୟ ଗ୍ରହଣ କରିବାକୁ ବସୁଛନ୍ତି, କିନ୍ତୁ ପିଲାମାନେ ନାହାନ୍ତି, ନନ୍ଦ କୃଷ୍ଣ ବଳରାମ ନାହାନ୍ତି, ଭଗବାନ ନନ୍ଦ ମହାରାଜ ଖାଦ୍ୟ ଗ୍ରହଣ କରୁନାହାନ୍ତି। ତେଣୁ ଯଶୋଦା ପଠାଇଲେ ରୋହିଣୀ ମାଆଙ୍କୁ, କହିଲେ ଭଉଣୀ ତୁମେ ଯାଅ କୃଷ୍ଣ ବଳରାମକୁ ଡାକିକି ଆଣ। ଏଇଭଳି ଭାବରେ ଯେତେବେଳେ ପଠାଇଲେ, ତେଣୁ ରୋହିଣୀ ଆସିଲେ, ରୋହିଣୀ ଆସିକରି ଭଗ୍ନ ଅର୍ଜୁନ ମଥା ହୟତ୍, ଦୂରରୁ ସେ ଯେତେବେଳେ ଦୂରରୁ ମଥା ହୟତ୍, ଦୂରରୁ ଡାକିଲେ, ଡାକିଲେ କୃଷ୍ଣ ରାମ, ଏଇଭଳିଆ ଡାକୁଛନ୍ତି, ଡାକି ଡାକି ଯାଉଛନ୍ତି, ରାମଞ୍ଚ ରୋହିଣୀ ଦେବୀ, କୃଷ୍ଣଙ୍କୁ ପ୍ରଥମେ ଡାକି କୃଷ୍ଣ, ତାପରେ କହିଲା ରାମ, ଏଭଳି ଡାକୁଛନ୍ତି। କିଡ଼ନ୍ତଙ୍କ ବାଳକେଇ ବୃଷମ, ପିଲାମାନେ ଖେଳରେ ମଗ୍ନ ଅଛନ୍ତି, ସେ ଶୁଣୁନାହାନ୍ତି, ତାଙ୍କୁ ଶୁଭୁଛି କିନ୍ତୁ ନ ଶୁଣିକି ନ ଶୁଣିଲା ଭଳିଆ ରହୁଛନ୍ତି, ଖେଳ ଚାଲିଛି ତାଙ୍କର, ଖେଳ ଚାଲିଛି। ରାମଞ୍ଚ ରୋହିଣୀ ଦେବୀ, ରୋହିଣୀ ଦେବୀ ଯାଇକରି ଏଇଭଳି ଡାକୁଛନ୍ତି, କୃଷ୍ଣ ରାମ ଉଚ୍ଚସ୍ୱରରେ ଡାକୁଛନ୍ତି। ହଁ, ଆଚାର୍ଯ୍ୟମାନେ କହୁଛନ୍ତି ଦୂରରୁ ଡାକୁଛନ୍ତି, ଦୂରରୁ ଡାକୁଛନ୍ତି, ସେ ଶୀଘ୍ର ଆସିବେ ବୋଲି ଦୂରରୁ ଡାକୁଛନ୍ତି। କିନ୍ତୁ କ୍ରୀଡ଼ନ୍ତଙ୍କ ବାଳକେଇ ଭୃଷମ, ବାଳକମାନେ ସବୁ ଖେଳ ଚାଲିଛି ଆଉ କେହି ଶୁଣୁନାହାନ୍ତି କଥା, ରୋହିଣୀ ମା' ଡାକି ଚାଲିଛନ୍ତି, ଡାକି ଡାକି ଆସୁଛନ୍ତି କିନ୍ତୁ ସେ ଶୁଣୁନାହାନ୍ତି। ଏଇଭଳି ଭାବରେ ଯେତେ ହେଉଛି ପ୍ରଭୁପାଦ ମହାରାଜ କହୁଛନ୍ତି, ରୋହିଣୀ ଦେବୀ ଯଦିଓ ବଳରାମଙ୍କ ମାତା, ତଥାପି ମା' ଯଶୋଦା କୃଷ୍ଣ ଏବଂ ବଳରାମଙ୍କ ପ୍ରତି ରୋହିଣୀ ଦେବୀଙ୍କ ଠାରୁ ଅଧିକ ଅନୁରକ୍ତ ଥିଲେ। ରୋହିଣୀ ବଳରାମଙ୍କ ମାତା, କିନ୍ତୁ ଯଶୋଦା ଦୁଇ ଜଣଙ୍କ ପ୍ରତି ବହୁତ ଅନୁରକ୍ତ ଥିଲେ। ମଧ୍ୟାହ୍ନ ଭୋଜନ ସମୟ ହେବାରୁ ମା' ଯଶୋଦା ରୋହିଣୀ ଦେବୀଙ୍କୁ କ୍ରୀଡ଼ାରତ କୃଷ୍ଣ ଏବଂ ବଳରାମଙ୍କୁ ଡାକି ଆଣିବା ପାଇଁ ପଠାଇଥିଲେ, ଫେରୁନାହାନ୍ତି, ତାଙ୍କୁ ଭୋକ ହେଉନାହିଁ, ତାଙ୍କୁ ପ୍ରକୃତ କ୍ଷୁଧା ନାହିଁ, ଭଗବାନଙ୍କର କ୍ଷୁଧା ନାହିଁ, ଭଗବାନ ଆତ୍ମାରାମ, ତାଙ୍କର କୌଣସି ଖାଦ୍ୟ ଗ୍ରହଣ କରିବା ଦରକାର ନାହିଁ, ତାଙ୍କ ଶରୀର ଏଭଳି ସଚ୍ଚିଦାନନ୍ଦ ଶରୀର, କିନ୍ତୁ ଭଗବାନଙ୍କୁ ବହୁତ କ୍ଷୁଧା, ଏ ଭଗବାନଙ୍କ ଦିବ୍ୟ ଲୀଳା ସବୁ। ଆମେ ଶ୍ରୀଶ୍ରୀମନ୍ଦ ରାଧାକୁନ୍ଦ ସ୍ୱାମୀ ମହାରାଜ କହନ୍ତି, ଯେତେବେଳେ କୃଷ୍ଣ ବଳରାମ ଏମାନେ ସବୁ ଯାଆନ୍ତି ଗୋଚାରଣ, ପ୍ରଥମେ ତ ବର୍ଷାଚାରଣ କରୁଥିଲେ, ତେଣୁ ସାଙ୍ଗ ବାଳକମାନଙ୍କୁ କହିବେ ଦୁଇ ଦୁଇ ଘଣ୍ଟା ଅନ୍ତରରେ ତାଙ୍କୁ ଖାଇବାକୁ ଦେବ, ଆମେ ବହୁତ ଭୋକ, ଏତେ ଭୋକ, ଦୁଇ ଦୁଇ ଘଣ୍ଟା ଅନ୍ତରରେ ତାଙ୍କୁ ଖାଇବାକୁ ଦେବ। ଏଭଳି ଭଗବାନଙ୍କର ଲୀଳା, ଏଭଳି ଅଦ୍ଭୁତ ଲୀଳା ସବୁ ରହିଛି। ତେଣୁ ମଧ୍ୟାହ୍ନ ଭୋଜନ ସମୟ ଆସୁନାହାନ୍ତି, ସେଥିପାଇଁ ସମୟ ମା' ଯଶୋଦା ରୋହିଣୀ ଦେବୀଙ୍କୁ କ୍ରୀଡ଼ାରତ କୃଷ୍ଣ ଏବଂ ବଳରାମଙ୍କୁ ଡାକି ଆଣିବା ପାଇଁ ପଠାଇଥିଲେ। ତେଣୁ ଖେଳ ସମାପ୍ତ କରି ଘରକୁ ଫେରି ଆସିବା ପାଇଁ ରୋହିଣୀ ଦେବୀ ତାଙ୍କୁ ଡାକି ଆଣିବାକୁ ଯାଇଥିଲେ, ଡାକି ଆପଣ ଯାଇଥିଲେ କିନ୍ତୁ ସେ ଶୁଣୁନାହାନ୍ତି, ଡାକି ଡାକିକିରି ସେ ଫେରି ଆସିଲେ, ରୋହିଣୀ ମା' ଡାକିଲେ ସେ ଶୁଣୁନାହାନ୍ତି, ଖେଳ ଚାଲିଛି ତାଙ୍କର ଆଉ କ'ଣ ଶୁଣୁନାହାନ୍ତି, ତେଣୁ ସେ ଫେରି ଆସିଲେ। ତେଣୁ ନୌପିଆ ତାଙ୍କ ଯଦା ହୁତୌ କ୍ରୀଡ଼ା ସଂଜ୍ଞାନ ପୁତ୍ର କହୁ ଯଶୋଦାଂ ପ୍ରସ୍ୟା ମାସ ରୋହିଣୀ ପୁତ୍ର ବତ୍ସଳା, ଯେତେବେଳେ ନ ଉପହା ତାଙ୍କ ଘରକୁ ସେ ଶୁଣିଲେ ନାହିଁ, ଆସିଲେ ନାହିଁ, ଖେଳ ଚାଲିଛି ତାଙ୍କର, ରୋହିଣୀ ମାଆଙ୍କ କଥାକୁ ଶୁଣିଲେ ନାହିଁ, କେହି ଯେତେବେଳେ ଶୁଣିଲେ ନାହିଁ ପିଲାମାନଙ୍କ କଥା, ଯଦା ହୁତୁ କ୍ରୀଡ଼ା ସଂଜ୍ଞାନ ପୁତ୍ର କହୁ, ଏଇ ଦୁଇ ଜଣ କଥା କହୁଛନ୍ତି, ସବୁ ଅନ୍ୟମାନେ ସବୁ ଖେଳୁଛନ୍ତି, ସବୁ କ୍ରୀଡ଼ା ଚାଲିଛି। ଏଭଳି ଭାବରେ ଅନେକ କ୍ରୀଡ଼ା ରହିଛି ଭାଗବତରେ, ଅନେକ କ୍ରୀଡ଼ା ସବୁ ବର୍ଣ୍ଣନା କରାଯାଇଛି, ଆମେ ଶୁଣିବା ଭଗବାନ କ୍ରୀଡ଼ା ଚାଲିଛି, ଏକା ଭଗବତ ଗୀତା ଏ କ'ଣ ଆମର ବୃନ୍ଦାବନ ଲୀଳା ମାନେ ଭଗବାନ କ୍ରୀଡ଼ା, ଖେଳ ଚାଲିଛି ତାଙ୍କର ଆଉ କିଛି ନାହିଁ, ରାସ କ୍ରୀଡ଼ା ଇତ୍ୟାଦି ବିଭିନ୍ନ ପ୍ରକାର କ୍ରୀଡ଼ା ରହିଛି, ସାଙ୍ଗ ବାଳକମାନେ ଦିନବେଳା ସାଙ୍ଗ ବାଳକମାନଙ୍କ ସହିତ କ୍ରୀଡ଼ା, ରାତିରେ ଗୋପୀମାନଙ୍କ ସହିତ କ୍ରୀଡ଼ା, ଏ ଯେଉଁ ବିକ୍ରୀଡ଼ ବିଶେଷ କ୍ରୀଡ଼ା, ଇଏ ଭଗବାନଙ୍କର, ଭଗବାନଙ୍କର ବିଶେଷ କ୍ରୀଡ଼ା। ଏବେ ଯେଉଁମାନେ ଶ୍ରବଣ କରିବେ କ'ଣ ହେବ ତାଙ୍କର, ଦଶମ ସ୍କନ୍ଧ 33 ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏ କଥାଟି, ବିକ୍ରୀଡ଼ିତଂ ବ୍ରଜବଧୂବୀର ଇଦଂ ଚ ବିଷ୍ଣୁ ଶ୍ରଦ୍ଧା ନୃତ ଅନୁଶୁଣିଆ ଦଥବର୍ଣ୍ଣ ଏ ଜ ଭକ୍ତିଂ ପରାଂ ଭଗବତୀଂ ପ୍ରତିଲଭ୍ୟ କାମା ରୁଦ୍ରୋଗମାସୁ ଅପହୁଣତି ଅଚିରେଣ ଧୀର। ଏ ଭଗବାନ ରାସଲୀଳା ଯେତେବେଳେ କହୁଥିଲେ, ଇଏ ମଧ୍ୟ ଗୋଟେ କ୍ରୀଡ଼ା ଭଗବାନଙ୍କର, କିନ୍ତୁ ଆମେ ବୁଝିପାରିବା ନାହିଁ, ବଦ୍ଧ ଜୀବମାନେ ବୁଝିପାରିବେ ନାହିଁ ସେଇଟାକୁ, ଯେଉଁମାନେ ମୁକ୍ତ ଜୀବ ସେମାନେ ଏଇଟାକୁ ବୁଝିପାରିବେ। ତେଣୁ ସେଠି ଯେଉଁ 60,000 ମୁନିଷୀମାନେ ଥିଲେ ତାଙ୍କର ବିଭିନ୍ନ ସନ୍ଦେହ ଆସିଲା। ସେଇଥିପାଇଁ ପରୀକ୍ଷିତ ମହାରାଜ ପଚାରିଲେ କାହିଁକି ଭଗବାନ ଏଭଳି କାର୍ଯ୍ୟ କଲେ, ଯୁଗସ୍ଥିତମ ଏସବୁ ନିନ୍ଦନୀୟ କାର୍ଯ୍ୟ କାହିଁକି କଲେ, ଅଧର୍ମ କାର୍ଯ୍ୟ କାହିଁକି କଲେ, ଏସବୁ ପ୍ରଶ୍ନ ପଚାରିଛନ୍ତି। ଦଶମ ସ୍କନ୍ଧ 33 ଅଧ୍ୟାୟରେ ଆସିବ। ତେଣୁ ସୁଖଦେବକୁ ସେମିତି ତା'ର ଉତ୍ତର ଦେବେ, କିନ୍ତୁ ଏଇ ଏଇ ଗୋଟିଏ ଶ୍ଳୋକ ଆମେ ଉଦ୍ଧାର କରୁଛେ। କହୁଛନ୍ତି ଭଗବାନଙ୍କ ଯେଉଁ ସବୁ କ୍ରୀଡ଼ା ସବୁ ରହିଛି, ବିଶେଷ ଭାବରେ ଗୋପୀମାନଙ୍କ ସହିତ ଯେଉଁ କ୍ରୀଡ଼ା ରହିଛି, କ'ଣ ବିକ୍ରୀଡ଼ିତଂ ବିଶେଷ କ୍ରୀଡ଼ା ଇଏ ବ୍ରଜବଧୂର ଇଦଂ ଚ ବିଷ୍ଣୁ। ଭଗବାନ କୃଷ୍ଣ ଯଦିଓ ଲୀଳା କରୁଥିଲେ, କିନ୍ତୁ ସେଠି ବିଷ୍ଣୁ ବୋଲି କୁହାଯାଇଛି। କାହିଁକି ନା ଭଗବାନ ନିଜକୁ ବିସ୍ତାର କରିଥିଲେ, କୋଟି କୋଟି ଗୋପୀ ସେଠି ଥିଲେ, ଆମେ ଚିନ୍ତା କରିପାରିବା ନାହିଁ, ଏବଂ ଭଗବାନ ମଧ୍ୟ ନିଜକୁ ସେଇଭଳି ଭାବରେ ବିସ୍ତାର କରିଛନ୍ତି। ତେଣୁ ଏଇ ଯେଉଁ ଲୀଳାକୁ ବିକ୍ରୀଡ଼ିତଂ ବ୍ରଜବଧୂ ଇଦଂ ଚ ବିଷ୍ଣୁ ଶ୍ରଦ୍ଧାନୁତ ଅନୁଶୁଣିଆ ଦଥବର୍ଣ୍ଣ ଯଜ୍ଞ, ଶ୍ରଦ୍ଧାର ସହିତ ଯେଉଁମାନେ ଏ ପରମ୍ପରାରେ ମାଧ୍ୟମରେ ଶ୍ରବଣ କରିବେ ବା ବର୍ଣ୍ଣନା କରିବେ। ଭକ୍ତିଂ ପରାଂ ଭଗବତୀଂ ପ୍ରତିଲବ୍ୟ କାମା, ସେମାନଙ୍କର କ'ଣ ହେବ ନା ସେମାନେ ଶ୍ରେଷ୍ଠ ଭକ୍ତି ପ୍ରାପ୍ତ ହେବେ। ଭକ୍ତିଂ ପରାଂ ଭଗବତୀ, ଭଗବାନ ପ୍ରତି ଶ୍ରେଷ୍ଠ ଭକ୍ତି ପ୍ରାପ୍ତ ହେବେ, ଏବଂ ତାଙ୍କ ହୃଦୟରେ ଯେଉଁ କାମ ରୋଗ ରହିଛି ସେସବୁ ଚାଲିଯିବ। ହୃଦ୍ରୋଗମ ଏ କାମ ରୋଗ ଇତ୍ୟାଦି ଯେଉଁ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି, ଏସବୁ ହୃଦ୍ରୋଗମ ଆଶୁ ଅପରିଣତି, ଖୁବ୍ ଶୀଘ୍ର ସେସବୁ ହୃଦ୍ରୋଗ ଚାଲିଯିବ। ହାର୍ଟ ଡିଜିଜ୍ ବର୍ତ୍ତମାନ ହାର୍ଟ ଇଏ ହେଉଛି ଓପନ୍ ହାର୍ଟ ସର୍ଜରୀ, କ୍ଲୋଜ୍ ହାର୍ଟ ସର୍ଜରୀ, ବିଭିନ୍ନ ପ୍ରକାର ସର୍ଜରୀ ହେଉଛି। ଆମେ ଗୋଟେ ଦେଇଛୁ, କହିଛୁ ଆମର ୟୁଟ୍ୟୁବରେ ରହିଛି, କ'ଣ ସେଟା ମାଇନର ସର୍ଜରୀ ମେଜର ସର୍ଜରୀ ଭଗବତ ଗୀତାରେ ମଧ୍ୟ କୁହାଯାଇଛି। ଓପନ୍ ହାର୍ଟ ସର୍ଜରୀ ଆଉ କ୍ଲୋଜ୍ ହାର୍ଟ ସର୍ଜରୀ ରହିଛି ସବୁ ରହିଛି, କିନ୍ତୁ ଏଇ ଯେଉଁ ଭଗବାନ କଥା ହେଉଛି ହାର୍ଟ ସର୍ଜରୀ ହେଉଛି, ତାଙ୍କର ହୃଦ୍ରୋଗ ଯେଉଁ ରହିଛି ଆଉ ଛୁରୀରେ କାଟିବା ଦରକାର ନାହିଁ, ସେଇଟା କେବଳ କଥା ଶୁଣିବା ମାଧ୍ୟମରେ ତାଙ୍କ ହୃଦ୍ରୋଗ ଭଲ ହେଇଯିବ, ସର୍ଜରୀ ହେଇଯିବ ତାଙ୍କର। ହୃଦ୍ରୋଗ ମାସୁ ଅପହଣତି ଅଚିରଣ, ସେମାନେ ଭଗବାନ ସୁଖଦେବ ଗୋସ୍ୱାମୀ ଦୁଇଟି ବିଶେଷଣ ଦେଲେ, ଆଶୁ ଅଚିରେଣ, ଖୁବ୍ ଶୀଘ୍ର ତାଙ୍କ ହୃଦୟ ରୋଗ ଦୂର ହେଇଯିବ। ନା କେତେ ଶୀଘ୍ର ନା ନ ଅଚିରେ ନ ଚିରେଣ, ବେଶୀ ଡେରି ହେବ ନାହିଁ। ଏଥିରୁ ଆମେ ଜାଣିବା ଭଗବାନ କଥା ଶ୍ରବଣରେ କେତେ ରହିଛି, ତାର ଫଳ ସବୁ ରହିଛି। ଆଶୁ ହେବନି ଅଚିରେଣ, ଏବଂ ସେ ଧୀର ବ୍ୟକ୍ତିରେ ପରିଣତ ହେଇଯିବେ। ଧୀର ବ୍ୟକ୍ତି, ଧୀର ବ୍ୟକ୍ତି କିଏ ନା ମୃତ୍ୟୁ ସମୟରେ ମଧ୍ୟ ସେମାନେ ବିଚଳିତ ହୁଅନ୍ତି ନାହିଁ, ଏବଂ ମନୁଷ୍ୟମାନେ ସାଧାରଣତଃ ଏଇ ଯେଉଁ ବେଗ ରହିଛି, 6 ବେଗ ରହିଛି, ଏ ବେଗ ଦ୍ୱାରା ସେମାନେ ଅଧୀର ହେଇକି ରହିଛନ୍ତି। ବାଚ ବେଗମ, ମନସା କୃତ ବେଗମ, ଜୁହା ବେଗମ, ଉଦର ଉପସ୍ଥ ବେଗମ, ଏସବୁ 6 ବେଗ ରହିଛି, ଏ ବେଗରେ ସମସ୍ତେ ଅଧୀର ହେଇକି ରହୁଛନ୍ତି। କିନ୍ତୁ ଧୀର ଯେଉଁମାନେ ଯେଉଁମାନେ ଧୀର ସେମାନେ ଏସବୁ ବେଗକୁ ସହିପାରିବେ, ସେ ହେବେ ଗୁରୁ ସମଗ୍ର ପୃଥିବୀରେ, ସେ ହେବେ ଗୁରୁ। ପ୍ରଭୁପାଦ ମହାରାଜ 125 ବର୍ଷ ପାଳନ କରାଯାଉଛି, ସମଗ୍ର ପୃଥିବୀର ଗୁରୁ, ଜଗତଗୁରୁ ସିଏ, ଜଗତଗୁରୁ ଶ୍ରୀ ପ୍ରଭୁପାଦ ମହାରାଜ କି ଜଗତଗୁରୁ, ସିଏ ଜଗତଗୁରୁ କୁହାଗଲା। ଏତାନ୍ ବେଗାନ୍ ଯେଉଁ ବିଷୟିତ ଧୀର ସର୍ବମପି ପୃଥିବ୍ୟାଂଶ ଶିଷ୍ୟାତ୍, ସମଗ୍ର ପୃଥିବୀରୁ ସେ ଶିଷ୍ୟ ଗ୍ରହଣ କରିବେ, ସିଏ ହେଉଛନ୍ତି ଜଗତଗୁରୁ। ଖାଲି ଜଗତଗୁରୁ ଆଖ୍ୟା ଦେଇଦେଲେ ତା ନୁହଁ, ଭାରତ ବାହାରକୁ ଯାଇନଥିବେ, ଓଡ଼ିଶା ଭିତରେ ରହିଥିବେ, ଗୋଟେ ଟାଉନ୍ ଭିତରେ ରହିଥିବେ, ସେ ଜଗତଗୁରୁ ବୋଲି କୁହାଯାଉଛି। ଭାରତ ବାହାରକୁ ଯାଇନଥିବେ, ଜଗତଗୁରୁ ବୋଲି କୁହାଯାଉ ତାଙ୍କୁ, ଏଭଳି ସବୁ ରହିଛନ୍ତି। ଜଗତଗୁରୁ ହେଉଛନ୍ତି କିଏ ନା, ଏଇ ଯେଉଁ ବେଗକୁ ଯିଏ ସହିପାରିବେ ସିଏ ହେଉଛନ୍ତି ଜଗତଗୁରୁ। ଆମର ଯେଉଁ ଷଡ଼ ଗୋସ୍ୱାମୀ ରହିଛନ୍ତି, ଏସବୁ ବେଗକୁ ସହିଥିଲେ ଜଗତଗୁରୁ, ସେମାନେ ସବୁ ଜଗତଗୁରୁ। ସାରା ପୃଥିବୀରେ ଭଗବାନ କଥା ପ୍ରଚାର କଲେ ଜଗତଗୁରୁ। ତେଣୁ ଏଇ ଆମେ ସେଇମାନଙ୍କ ସଂସ୍ପର୍ଶରେ ଆସିଲେ ଆମେ ମଧ୍ୟ ଧୀର ବ୍ୟକ୍ତିରେ ପରିଣତ ହେଇଯିବା। ଆମେ ବର୍ତ୍ତମାନ ଅଧୀର ଅବସ୍ଥାରେ ରହିଛେ, କିନ୍ତୁ ତାଙ୍କର ଯଦି ସଙ୍ଗ ଲାଭ କରିବା, ଭଗବାନ ପ୍ରାର୍ଥନା କରିବା, ଆମେ ଧୀର ବ୍ୟକ୍ତିରେ ପରିଣତ ହେଇଯିବା। ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ସେଇଥିପାଇଁ, ଧୀର ବ୍ୟକ୍ତିରେ ପରିଣତ ହେବା ପାଇଁ। ତେଣୁ ମୃତ୍ୟୁ ସମୟରେ ଆଉ ବିଚଳିତ ହେବେ, ମୃତ୍ୟୁ ଉପରେ ଜୟ ଲାଭ କରିବେ ସେମାନେ। ଏ ଭଗବାନ କଥାରେ ଏଭଳି ମହାତ୍ମ୍ୟ ରହିଛି। ତେଣୁ ଏଭଳି ଭଗବାନ କ୍ରୀଡ଼ା ଚାଲିଛି, ଛୋଟ ପିଲାଦିନଠୁ ଆରମ୍ଭ କରି ଆମେ ଶୁଣୁଛେ ଭଗବାନ କ୍ରୀଡ଼ା ଚାଲିଛି। ଭଗବାନ କ୍ରୀଡ଼ା ସେ ତ ପିଲାଦିନେ ଆମେ ଶୁଣୁଛେ କେମିତି ଗୁରୁଣ୍ଡି ଗୁରୁଣ୍ଡି ବଳରାମ କୃଷ୍ଣ ସବୁ ଚାଲୁ କ୍ରୀଡ଼ା କରୁଥିଲେ ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ। ଏ ଯେଉଁମାନେ ଶୁଣିବେ ତାଙ୍କ ହୃଦୟରୁ ସବୁ ରୋଗ ଦୂର ହେଇଯିବ, ହୃଦୟରୁ ହୃଦୟ ସର୍ଜରୀ ହେଇଗଲା ସବୁ ପ୍ରକାର, ସେମାନେ ଧୀର ବ୍ୟକ୍ତିରେ ପରିଣତ ହେଇଯିବେ। ଭଗବାନ କଥା ଶୁଣିବା ମାତ୍ରକେ ଏ ଅମୃତ ଅମୃତ ପାନ କରି କରିକିରି ଜଣେ ସର୍ଜରୀ ଯେଉଁମାନେ ହେଉଛନ୍ତି ବହୁତ କଷ୍ଟ ପାଉଛନ୍ତି ଏବଂ ତାଙ୍କ ରୋଗ ମୋତେ ଭଲ ହେଉନାହିଁ। ଆମର ଜଣେ ଥିଲେ ଡକ୍ଟର ଫକୀରମୋହନ ଦାସ, ତାଙ୍କର ହାର୍ଟ ସର୍ଜରୀ ହେଇଥିଲା, ହାର୍ଟ ସର୍ଜରୀ ହେଇଥିଲା, ଗୋଟେ ପେସ୍ ମେକର ଲାଗିଥିଲା, ପେସ୍ ମେକର ଲାଗିଥିଲା। ଆମର ଯେଉଁ ରହିଛି ଆମେ ପ୍ରକୃତରେ ଏଇ ହୃଦୟ ଭିତରେ ରହିଛେ ବା ହାର୍ଟ ଯେଉଁ କୁହାଯାଉଛି, ହାର୍ଟ ହୃତ୍ପିଣ୍ଡ ଯେଉଁ କୁହାଯାଉଛି, ଆମେ ତାରି ଭିତରେ ହିଁ ରହିଛେ, ତାରି ଭିତରେ ରହିଛେ। ତେଣୁ ଜଣେ ପ୍ରଶ୍ନ ପଚାରିଥିଲେ ପ୍ରଭୁପାଦ ମହାରାଜଙ୍କୁ ଯେ ଆଜିକାଲି ସବୁ ହାର୍ଟ ସର୍ଜରୀ ହେଉଛି, ହାର୍ଟକୁ ଚେଞ୍ଜ କରିଦେଉଛନ୍ତି, ଗୋଟେ ଆର୍ଟିଫିସିଆଲ ହାର୍ଟ ଲଗଉଛି ଯାହାକୁ ପେସ୍ ମେକର ବୋଲି କୁହାଯାଉଛି, ଆର୍ଟିଫିସିଆଲ ହାର୍ଟ ଲଗଉଛନ୍ତି, ତାହେଲେ ଆମେ କୁଆଡ଼େ ଯାଉଛେ? ଆମେ ତ ହାର୍ଟ ରହୁଛେ, ହାର୍ଟ ଭିତରେ ରହୁଛେ, ସେଟା କାଢ଼ି କାଢ଼ି ପଠେଇ ଦିଆଗଲା, ବାହାର କରିଗଲା, ଆଉ ଗୋଟେ ନୂଆଟେ ଲାଗିଲା, ତାହେଲେ ଆମେ କେଉଁଠି ରହିଲେ? ତେଣୁ ପ୍ରଭୁପାଦ ମହାରାଜ ସେହି ସମୟରେ ଗୋଟେ ଚେୟାର ଉପରେ ବସିଥିଲେ, ଚେୟାର ଉପରେ ବସିଥିଲେ, ସେ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ବର୍ତ୍ତମାନ ମୁଁ ଏ ଚେୟାର ଉପରେ ବସିଛି, ଯଦି ଜଣେ ଆଉ ଗୋଟେ ଚେୟାର ପକାଇକିରି ଏ ଚେୟାରଟାକୁ ନେଇଯିବ ତାହେଲେ ମୁଁ ସେଠି ଯାଇ ବସିପାରିବି ନାହିଁ। ଆତ୍ମାର ଏତେ ଶକ୍ତି ରହିଛି, ତେଣୁ ଆର୍ଟିଫିସିଆଲ ହାର୍ଟ ଯେଉଁ ଲାଗିଲା ସେ ଆର୍ଟିଫିସିଆଲ ହାର୍ଟରେ ସେ ଯାଇ ରହିବେ, ଭଗବାନ ମୋତେ ସେଠି ଯାଇ ରହିବେ, ଚେଞ୍ଜ ହେଇଗଲା, ଚେୟାରଟା ଚେଞ୍ଜ ହେଇ ପୁରୁଣା ଚେୟାର ଭାଙ୍ଗିଗଲା, ଆଉ ଗୋଟେ ନୂଆ ଚେୟାର ପଡ଼ିଲା। ଏଇଭଳି ଭାବରେ କେବଳ ଆର୍ଟିଫିସିଆଲ ହାର୍ଟ ହେଇଛି, ଆର୍ଟିଫିସିଆଲ ସବୁ ହେଇପାରିବ, ସବୁ ହେଇପାରିବ, ଆଜିର ଯୁଗରେ ବର୍ତ୍ତମାନ ସମୟରେ ଏଇଟା ହେଇନାହିଁ। ବ୍ରହ୍ମାଙ୍କର ସେ ଟେକ୍ନୋଲୋଜି ରହିଛି, ଯେଉଁ ଫର୍ମୁଲା ସେ ପ୍ରାପ୍ତ ହେଇଛନ୍ତି, ଯେଉଁ ତିଆରି କରୁଛନ୍ତି କିଡ଼ନୀ ଲିଭର ଇତ୍ୟାଦି ସବୁ ତିଆରି କରୁଛନ୍ତି, ଆର୍ଟିଫିସିଆଲ ହେଇପାରି ନାହିଁ ଏପର୍ଯ୍ୟନ୍ତ, ଚାଲିଛି ରିସର୍ଚ୍ଚ ଗବେଷଣା ଚାଲିଛି, ଭବିଷ୍ୟତରେ ହେଇପାରେ, କାରଣ ଏସବୁ ଭୌତିକ ବସ୍ତୁ, ଏସବୁ ଭୌତିକ ବସ୍ତୁରେ ବ୍ରହ୍ମା ତିଆରି କରୁଛନ୍ତି, ଭୂମି ଜଳ ଅଗ୍ନି ବାୟୁ ଆକାଶ ଏକୁ ନେଇକରି ଏ ପାଞ୍ଚଟି ତତ୍ତ୍ୱରେ ଏସବୁ ଶରୀର ସୃଷ୍ଟି କରିଛନ୍ତି। ଆମର ଯେଉଁ ରହିଛି କ'ଣ ସ୍ଥୂଳ ଶରୀର ଏ ପାଞ୍ଚଟି ତତ୍ତ୍ୱରେ ତିଆରି ହେଇଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ ଯେତେ ଭିତରେ ଯାହା ସବୁ ରଖୁଛେ ସେଇ ସବୁ ଜଳରୁ ତିଆରି ହେଇଛି, ରକ୍ତ। ଭଗବାନ ଏଭଳି ସବୁ ସୃଷ୍ଟି କରିଛନ୍ତି, ଘାସରୁ ଗାଈ ଘାସ ଖାଇକରି ଦେଇପାରିବ, କ୍ଷୀର ଦେଇପାରିବ, ଆମେ ଘାସ ଖାଇଲେ ମୃତ୍ୟୁବରଣ କରିବା, ତିଆରି କରିପାରିବେ ବୈଜ୍ଞାନିକ ମାନେ? ତିଆରି କରିପାରିବେ ନାହିଁ, ଇଏ ପ୍ରୋସେସ୍ ଭଗବାନଙ୍କ ନିୟମ ଏଇଟା, ଏଇଟାକୁ କେହି ଉଲ୍ଲଂଘନ କରିପାରିବେ ନାହିଁ। ଅନ୍ନାଦ ହୋଦି ଭୂତାନି ପର୍ଯ୍ୟନାଦନ ସମ୍ଭବ ଏସବୁ ରହିଛି, ଏହି ମାଧ୍ୟମରେ ଏସବୁ ଖାଦ୍ୟ ପଦାର୍ଥ ସବୁ ସୃଷ୍ଟି ହେବ। ଘାସକୁ ଗାଈ ଖାଇଦେଲେ ସେ କ୍ଷୀରରେ ପରିଣତ ହେଇଯାଉଛି, କିନ୍ତୁ ଆମେ ଘାସକୁ କଲେ ଯେତେ ମେସିନ୍ ବାହାର କଲେ ଯାହା କଲେ ମଧ୍ୟ କରିପାରିବା ନାହିଁ, ଏ ଭଗବାନଙ୍କର ଇଏ ବ୍ୟବସ୍ଥା, ଭଗବାନ ନିୟମକୁ କେହି ଉଲ୍ଲଂଘନ କରିପାରିବେ ନାହିଁ, ଭଗବାନ ଏହିଭଳି ବ୍ୟବସ୍ଥା କରିଛନ୍ତି। ପୃଥିବୀରୁ ଏଇ ଗଛ ଏଭଳି ସବୁ ସୃଷ୍ଟି କରୁଛି, ଖାଦ୍ୟ ପଦାର୍ଥ ସବୁ ସୃଷ୍ଟି କରୁଛି ପୃଥିବୀରୁ, ଏଇ ମାଟିରୁ, କିନ୍ତୁ ଆମେ ମାଟି ଖାଇଲେ ଆମେ ଶୁଣୁଛେ ମାଟି ଖାଇଲେ ଏଠି କଲେ ଭଗବାନ, ମାଟି ଖାଇଲେ ଆମର ଦେହ ଖରାପ ହେବ, ରୋଗ ହେବ, ତେଣୁ ଏ ଯେଉଁ ରହିଛି ସବୁ ହେଇପାରେ ନାହିଁ ଏପର୍ଯ୍ୟନ୍ତ, ଭବିଷ୍ୟତରେ ହେଇପାରେ, ଭବିଷ୍ୟତରେ ହେଇପାରେ, ଏଇ ପାଞ୍ଚଟି ତତ୍ତ୍ୱରୁ ସବୁ ହେଇଛି, ଆମ ଭିତରେ ଶରୀର ଭିତରେ ଯାହା ସବୁ ରହିଛି ଏଇ ପାଞ୍ଚଟି ତତ୍ତ୍ୱରୁ ତିଆରି, କିନ୍ତୁ ଏଭଳି ଭାବରେ ହେଇଛି ଯେ ଆମେ ମାୟାଗ୍ରସ୍ତ ମୋହଗ୍ରସ୍ତ ହେଇଯାଉଛେ। ତେଣୁ ଏ ଯେଉଁ ରହିଛି ଭଗବାନଙ୍କର ଲୀଳା ଚାଲିଛି, ଭଗବାନଙ୍କ କ୍ରୀଡ଼ା, ଏ କ୍ରୀଡ଼ା ହେଉଛି ଏଇଭଳିଆ ଯେଉଁ ଶ୍ରବଣ କରିବେ ତାଙ୍କ ହୃଦରୋଗ ଚାଲିଯିବ, ସେମାନେ ଏ ମୃତ୍ୟୁକୁ ପାର ହେଇଯିବେ। ଭଗବାନ କଥା ତବ କଥାମୃତ ତପ୍ତ ଜୀବନ କବି ବିରିଡ଼ିତ କର୍ମ ସାପହଂ ଶ୍ରବଣ ମଙ୍ଗଳଂ ଶ୍ରୀମଦ ଆତତଂ ଭୁବି ଗୃଣନ୍ତି ତେ ଭୂରିଦାଜନା। ଭୂରିଦାଜନା ଏଉ ଶ୍ରେଷ୍ଠ ଦାନୀ, ଭଗବାନ କଥା ଯିଏ ପ୍ରଚାର କରୁଛନ୍ତି ଏବଂ ଭଗବାନ ମଧ୍ୟ କହୁଛନ୍ତି ମୋର କଥାକୁ ଯିଏ ପ୍ରଚାର କରନ୍ତି ତାଙ୍କଠାରୁ ଆଉ କେହି ମୋର ପ୍ରିୟ ନୁହନ୍ତି, ନ ପ୍ରିୟ କୃତମ ଆଉ କେହି ମୋର ପ୍ରିୟ ନୁହନ୍ତି। ତେଣୁ ଏଇ ଭଗବାନଙ୍କ ଲୀଳାକୁ ଯେଉଁ ଶ୍ରବଣ କରିବେ ସେମାନେ ମୃତ୍ୟୁ ଉପରେ ବିଜୟ ଲାଭ କରିବେ ବହୁତ ଆନନ୍ଦରେ, ଅର୍ଥାତ୍ ଅମୃତପାନ କରୁଛନ୍ତି, ଅମୃତପାନ କରୁଛନ୍ତି, କିନ୍ତୁ ଲୋକମାନେ ବିଷକୁ ଅମୃତ ବୋଲି ପାନ କରୁଛନ୍ତି ଏବଂ ଅମୃତକୁ ବିଷ ବୋଲି ଜାଣିକରି ତାକୁ ଛୁଣୁନାହାନ୍ତି, ଏସବୁ କଥା ରହିଛି। ତେଣୁ ଭଗବାନ ଯେଉଁ କ୍ରୀଡ଼ା ରହିଛି, ଏ କ୍ରୀଡ଼ାକୁ ଯଦି ଶ୍ରବଣ କରିବେ, ଭାଗବତରେ ବହୁତ ସ୍ଥାନରେ ବର୍ଣ୍ଣନା କରାଯାଇଛି, ଆମର ହୃଦନ୍ତସ୍ତୁ ଅବଦ୍ରାହାଣୀ ବିଦୁନତି ଶ୍ରୁତସତାମ, ଆମେ ଏଇ ଯେଉଁ ଭଗବାନ କଥା ଶ୍ରବଣ କରୁଛେ, ଏ କ୍ରୀଡ଼ା ସବୁ ଶ୍ରବଣ କରୁଛେ, ଭଗବାନ ଆମର କର୍ଣ୍ଣ ମାଧ୍ୟମରେ ପ୍ରବେଶ କରୁଛନ୍ତି, କଥା ଶ୍ରବଣ କରିକିରି ବହୁତ ଆନନ୍ଦରେ ଶ୍ରବଣ କରୁଛେ ଏବଂ ଏଇ ମାଧ୍ୟମରେ ଭଗବାନ ଆମ କର୍ଣ୍ଣ ଭିତରେ ପ୍ରବେଶ କରିକିରି ଆମ ହୃଦୟକୁ ଯାଇକରି ହୃଦୟକୁ ସଫା କରିଦେଉଛନ୍ତି। ଶରୀରସ୍ୟ ଯଥା ଶରତ, ଯେମିତି ଶରତ ଋତୁର ବୃଷ୍ଟିରେ ଜଳ ସବୁ ଗୋଳିଆ ଜଳ ସବୁ ପରିଷ୍କାର ହୋଇଯାଏ, ସେହିଭଳି ଭାବରେ ଆମର ହୃଦୟର ଯେଉଁ ମଇଳା ସବୁ ରହିଛି ସବୁ ଦୂର ହୋଇଯିବ ଭଗବାନ କଥା ଶ୍ରବଣରେ, ଏସବୁ ଫଳ ରହିଛି। ଏଣୁ ଭଗବାନଙ୍କ କ୍ରୀଡ଼ା ଚାଲିଛି, ଇଏ ଭଗବାନ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ ପାଇଁ ଭଗବାନ ଏସବୁ ଲୀଳା କରୁଛନ୍ତି, ପରିତ୍ରାଣାୟ ସାଧୁ ନା, ଏସବୁ ଲୀଳା ଯେଉଁ କରିଛନ୍ତି ଆମମାନଙ୍କୁ ସାଧୁମାନେ ଏଇ ଭଗବାନ କଥାରେ ସେଇଟାକୁ ଆନନ୍ଦିତ ପ୍ରାପ୍ତ ଆନନ୍ଦିତ ହେବେ। ଏବଂ ଯେଉଁ ଭୌତିକ ଜଗତରେ ଯେଉଁ ଦୁଃଖ କଷ୍ଟ ରହିଛି ସେଇଟା ଭୁଲିଯିବେ, ପ୍ରହ୍ଲାଦ ମହାରାଜ ସେଇଟା କହୁଛନ୍ତି ଭଗବାନ କଥାରେ, ଭଗବତ କଥା ଅମୃତ ପାନ ମତ, ଭଗବାନ କଥା ଅମୃତକୁ ଯେଉଁମାନେ ପାନ କରିବେ ସେମାନେ ପାଗଳ ହୋଇଯିବେ, ଯେମିତି ମଦ ପିଇକି ଜଣେ ମାତାଲ ହୋଇଯାଉଛି ସେଇଭଳି ଭାବରେ ଭଗବାନ କଥା ଅମୃତକୁ ପାନ କରି ପ୍ରହ୍ଲାଦ ମହାରାଜ କହୁଛନ୍ତି ସେଇଟା ପାନ ମତ, ତେଣୁ ସେ ଜାଣିପାରିବେ ନାହିଁ ଭୌତିକ ଜଗତରେ ଏତେ ଦୁଃଖ ରହିଛି, କଷ୍ଟ ରହିଛି, ଏଭଳି ଭାବରେ ରହିଛି, ଶରୀର ଯନ୍ତ୍ରଣା ରହିଛି, ସବୁ ଭୁଲିଯିବେ ସିଏ ଏବଂ ଭବସାଗରକୁ ସେ ପାର ହୋଇଯିବେ। ତେଣୁ ଏଇ ଯେଉଁ ଭଗବାନଙ୍କ କ୍ରୀଡ଼ା ଚାଲିଛି, ସେଇ ସମୟରେ ଯେତେବେଳେ ମା ରୋହିଣୀ ମା ଡାକି ଡାକି ଫେରିଲେ ନାହିଁ, କୃଷ୍ଣ ବଳରାମ କ୍ରୀଡ଼ା ଚାଲିଛି, ଖେଳ ଚାଲିଛି, ଖେଳ ଚାଲିଛି। ତେଣୁ ଏହି ପ୍ରସଙ୍ଗରେ ଆମର କଥା କହିଦେବା, ପ୍ରଭୁପାଦ ମହାରାଜ ମଧ୍ୟ ସେଇଭଳି ଭାବରେ କ୍ରୀଡ଼ା କରିବା ପାଇଁ ଭଲ ପାଉଥିଲେ। ତେଣୁ ପିଲାଦିନେ ଆମର ବୃନ୍ଦାବନରେ କେହି ସ୍କୁଲକୁ ଯାଉନଥିଲେ, ଯେତେବେଳେ ଭଗବାନ ମଥୁରାକୁ ଯିବେ ସେଇଠି ଯାଇକିରି ଯିବେ, କେଉଁଠି ଉଜ୍ଜୟିନୀ ଯାଇକିରି 64 ଦିନରେ 64 କଳା ପ୍ରାପ୍ତ ହୋଇଯିବେ, ଭଗବାନଙ୍କ ଏଭଳି ଶିକ୍ଷା କାର୍ଯ୍ୟକ୍ରମ ରହିଛି, ଏଇଟାକୁ ଏପର୍ଯ୍ୟନ୍ତ ଟେକ୍ନୋଲୋଜି କେହି ପାଇନାହାନ୍ତି, 64 ଦିନରେ ସବୁ ଜ୍ଞାନ ପ୍ରାପ୍ତ ହୋଇଯିବେ, ଏତେ ଦିନ ଦରକାର ନାହିଁ ପାଠ ପଢ଼ିବା ପାଇଁ, 64 ଦିନ ନେଲେ କିନ୍ତୁ ଭଗବାନ ବ୍ରହ୍ମା ଯେତେବେଳେ ଜ୍ଞାନ ପ୍ରାପ୍ତ ହେଲେ ମାତ୍ର 4 ଶ୍ଳୋକରେ ସବୁ ଜ୍ଞାନ ପ୍ରାପ୍ତ ହୋଇଗଲେ, ଏଭଳି ଟେକ୍ନୋଲୋଜି ହାଇଏଷ୍ଟ ଟେକ୍ନୋଲୋଜି ସବୁ ରହିଛି, ଆମେ ଚିନ୍ତା କରିପାରିବା ନାହିଁ। 4 ଶ୍ଳୋକ ଭଗବାନ କହିଲେ, ପୁଣି ତାଙ୍କ ମୁଖ ପଦ୍ମରେ କହିଲେ ନାହିଁ, ବଂଶୀ ମାଧ୍ୟମରେ କହିଦେଲେ ବ୍ରହ୍ମାଙ୍କ ହୃଦୟରେ ସେ ଜ୍ଞାନଟି ଆସିଗଲା, ସବୁ ଜ୍ଞାନ ପ୍ରାପ୍ତ ହୋଇଗଲେ 4 ଶ୍ଳୋକରେ, ଭଗବାନ ତାଙ୍କୁ କୃପା କରି 64 ଦିନ ସେଠି ରହିଲେ 64 କଳା ସେ ପ୍ରାପ୍ତ ହେଲେ। ତେଣୁ ଭଗବତ ଗୀତାରେ ମଧ୍ୟ ଯେଉଁ ରହିଛି ଅନେକ ଜ୍ଞାନ ଦେଇଛନ୍ତି ଭଗବାନ, 64 ଅକ୍ଷରରେ ସବୁ ଜ୍ଞାନ ଭଗବତ ଗୀତାର ସାର ଦେଇଦେଲେ 64 ଅକ୍ଷରରେ, କ'ଣ ସେ 64 ଅକ୍ଷର, ମନ୍ମନା ଭବ ମଦ ଭକ୍ତ ମଜାଜି ମାଙ୍ଗ ନମସ୍କୁରୁ ମାମି ବସ୍ୟସି ସତ୍ୟଂ ତେ ପ୍ରତିଜାନ ପ୍ରିୟସ୍ମି ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି ମା ଶୁଚ। 64 ଅକ୍ଷର, 18:65 ଶ୍ଳୋକରେ ଗୀତାର ସାର ଦେଇଦେଲେ, ଶ୍ରୀଧରସ୍ୱାମୀ ତାଙ୍କ ଟୀକାରେ କହିଛନ୍ତି, ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ କହିଛନ୍ତି, 64 ଅକ୍ଷରରେ ଗୀତାର ସାର ଦେଇଦେଲେ। ବହୁତ ଲୋକ ଗୀତାର ସାର କହୁଛନ୍ତି, ଯାହା ହେଉଛି ଭଲ ହେଉଛି, ଯାହା ହେବ ଭଲ ହେବ, ଏସବୁ କହୁଛନ୍ତି, କିନ୍ତୁ ଏଇଟା ଗୀତାର ସାର ନୁହଁ, ଏ ଅସାର ବସ୍ତୁ କହୁଛନ୍ତି ସାର ବୋଲି, ଗୀତାର ସାର କେହି ଜାଣିପାରିବେ ନାହିଁ। ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଗୀତା ଗମ୍ଭୀର ଗୀତା ଶାସ୍ତ୍ର, ଆର ସାରକୁ କେହି ଜାଣିପାରିବେନି, ସେ ଭଗବାନ ନିଜେ ଗୀତାର ସାରକୁ କହିଲେ, ନହେଲେ କେହି ଜାଣିପାରିବେନି କେଉଁଟା ସାର, କେହି ଜାଣିପାରିବେ ନାହିଁ। ତେଣୁ ଭଗବାନ ଗୀତାର ସାରକୁ କହିଲେ ଅର୍ଜୁନଙ୍କୁ, ଅର୍ଜୁନଙ୍କ ମାଧ୍ୟମରେ ଆମେ ସମସ୍ତଙ୍କୁ କହିଲେ, ଏ ଟୀକାରୁ ଆମେ ଏସବୁ ଜାଣିବା ଗୀତାର ସାର ହେଉଛି ଏଇଟା ବୋଲି, ନହେଲେ ଅନ୍ୟମାନେ ବୁଝିପାରିବେ ନାହିଁ। ବର୍ତ୍ତମାନ ମଧ୍ୟ ବର୍ତ୍ତମାନ ବହୁତ ଲୋକ ଅଛନ୍ତି, ସେମାନେ କହୁଛନ୍ତି ଗୀତାର ସାର ହେଉଛି ଏଇଭଳି ଭାବରେ, ଯାହା ହେଉଛି ଭଲ ହେଉଛି, ଯାହା ହେବ ଭଲ ହେବ, ତେଣୁ ନା ଗୀତାର ସାର ବୁଝିବା କ'ଣ ଏତେ ସହଜ କଥା, ସେଥିପାଇଁ କେହି ବୁଝିପାରିବେନି ବୋଲି ଭଗବାନ ନିଜେ କହିଲେ ଗୀତାର ସାର, 64 ଅକ୍ଷର କହିଦେଲେ। ଇଏ ହେଉଛି ଗୁହ୍ୟତମ ଜ୍ଞାନ, ଗୁହ୍ୟତର ଗୁହ୍ୟତମ, ତିନି ପ୍ରକାର ଜ୍ଞାନ ରହିଛି। ତେଣୁ ଭଗବାନ ସବୁ ଜ୍ଞାନକୁ ଗୋଟିଏ ଅକ୍ଷରରେ ପ୍ରକାଶ କରିଦେଇପାରିବେ, ଗୋଟିଏ ଅକ୍ଷରରେ। କ'ଣ ଓଂ, ଓଂରେ ସବୁ ଜ୍ଞାନ ରହିଛି। କ'ଣ ପ୍ରଣବ ସର୍ବବେଦେଷୁ ବେଦ୍ୟମ ପବିତ୍ର ଓଂକାର, ଗୋଟିଏ ଅକ୍ଷରରେ ସବୁ ଜ୍ଞାନ ଦେଇଦେବେ ଭଗବାନ, ଏତେ ଶକ୍ତି ତାଙ୍କ ପାଖରେ ରହିଛି। କିନ୍ତୁ ଆକୁ ସମସ୍ତେ ସେ ଗ୍ରହଣ କରିପାରିବେନି, ସେ ଉପଯୁକ୍ତ ପାତ୍ର ଦରକାର। ବ୍ରହ୍ମାଙ୍କର ସେଇଭଳି ଭାବରେ ପାତ୍ରତା ଥିଲା, ଯେଉଁଥିପାଇଁ ଚାରୋଟି ଶ୍ଳୋକରେ ସେ ସବୁ ଜ୍ଞାନ ପ୍ରାପ୍ତ ହୋଇଗଲେ। କିନ୍ତୁ ଭଗବାନ ଯାଇ ଲୀଳା କଲେ ତାଙ୍କର ସଖାମାନଙ୍କୁ, ଯେଉଁମାନେ ସହପାଠି ସବୁ ଥିଲେ ତାଙ୍କୁ କେତେ ଆନନ୍ଦ ପ୍ରଦାନ କରୁନଥିଲେ ଭଗବାନ, ଆନନ୍ଦ ଘନ। ସେ କୃଷ୍ଣ ବଳରାମ ଯାଇକିରି ଯେଉଁ ଯାଇଥିଲେ କ'ଣ ସେ ଉଜ୍ଜୟିନୀ, 64 ଦିନ ରହିଲେ, ଏସବୁ ଲୀଳାକୁ ବର୍ଣ୍ଣନା, ଦଶମ ସ୍କନ୍ଧ 45 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ଲୀଳାକୁ ବର୍ଣ୍ଣନା କରାଯାଇଛି। ତାଙ୍କର ସହପାଠୀ ଥିଲେ ସୁଦାମା, ସୁଦାମା କଥା ଆସିବ 10ମ ସ୍କନ୍ଧ 80 ଅଧ୍ୟାୟ ଏବଂ 81 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ସାଙ୍ଗ ହୋଇ ଯାଇଥିଲେ କାଠ ଆଣିବା ପାଇଁ ଯାଇଥିଲେ, ଥରୁଥର ହେଇକି ଥରୁଥିଲେ, ରାତିରେ ବର୍ଷା ହୋଇଗଲା, ଏସବୁ ଘଟଣା ରହିଛି, ଆମେ ଆଲୋଚନା କରିବା ନାହିଁ। ତେଣୁ ଏ ଭଗବାନ ପାଠ ପଢ଼ିବାକୁ ଯାଉନଥିଲେ, ଏମିତି ପ୍ରଭୁପାଦ ମହାରାଜ ମଧ୍ୟ ସେଇଭଳି ଭାବରେ ପାଠ ପଢ଼ିବା ପାଇଁ ଯାଉନଥିଲେ, ତାଙ୍କର ପିତା ଗୌରମୋହନ ଦେ ଏସବୁ କିଛି କହୁନଥିଲେ, ହଉ ନ ଯାଉ ପୁଆ ପୁଅ ନ ଯାଉ, କିନ୍ତୁ ମା ରଜନୀ ଦେବୀ ଜବରଦସ୍ତି ପଠାଉଥିଲେ। ତାଙ୍କର ଜଣେ ଥିଲେ ସେବକ ଥିଲେ ଗୌରାଙ୍ଗ, ଗୌରାଙ୍ଗ ନା, ତାଙ୍କ ଦ୍ୱାରା ଜବରଦସ୍ତି ପ୍ରଭୁପାଦ ଚାହୁଁନଥିଲେ ପଢ଼ିବା, ତାଙ୍କୁ ଜବରଦସ୍ତି ନେଇକି ସ୍କୁଲରେ ଛାଡ଼ିକି ଆସୁଥିଲେ। ପିଲାମାନଙ୍କ ଘଟଣା ଏଇଭଳି ଭାବରେ ପ୍ରଭୁପାଦ ଭଲ ସେଇଭଳି ଭାବରେ ଆମେ ଶୁଣିବା 125 ବର୍ଷ ଉପଲକ୍ଷେ ତାଙ୍କ ଉପରେ କଥା ହେବ। ଆମର ଏଇ ଭାଗବତ କଥା ମଧ୍ୟ ସେଇ ଉପଲକ୍ଷେ କରାଯାଉଛି, ତେଣୁ ଆମକୁ କୃପା କରି ସେ ଲୀଳାକୁ ସବୁ ସ୍ମରଣ କରାଉଛନ୍ତି। ତେଣୁ ଭଗବାନଙ୍କ ଲୀଳା ସହିତ ତାଙ୍କ ଭକ୍ତଙ୍କ ଲୀଳା ମଧ୍ୟ ଶ୍ରବଣ କରିବା। ଆମେ ଭଗବାନ ଭକ୍ତମାନେ ସବୁ ଏଇଠି ରହିଛନ୍ତି, ତାଙ୍କର ଭକ୍ତମାନେ ସବୁ ଲୀଳା କରୁଛନ୍ତି, ଖେଳା କରୁଛନ୍ତି, ଫେରୁନାହାନ୍ତି। ତେଣୁ ରୋହିଣୀ ମାତା ଆସିକିରି ନୋପୟାତାଂ ଯଦା ହୁତୌ କ୍ରୀଡ଼ା ସଂଜ୍ଞାନ ପୁତ୍ର କହୁ, ଯେତେ ଡାକିଲେ ମଧ୍ୟ ସେ ଶୁଣିଲେ ନାହିଁ, କୃଷ୍ଣ ରାମ ଏଇଭଳି ଡାକୁଛନ୍ତି। ପ୍ରଥମେ କୃଷ୍ଣଙ୍କୁ ଡାକିଲେ, ରୋହିଣୀ ମା ନିଜ ପୁତ୍ରକୁ ଡାକିଲେନି, ରାମ ବୋଲି ଡାକିଲେନି, ପହିଲେ ପ୍ରଥମେ କହିଲେ କୃଷ୍ଣ। ପ୍ରତି ଶ୍ଳୋକ ପ୍ରତି ଅକ୍ଷରେ ନାନା ଅର୍ଥ ଅଛି, ତେଣୁ କାହିଁକି କୃଷ୍ଣ ପ୍ରଥମେ ଡାକିଲେ, ତେଣୁ ଏଇଠୁ ଆମେ ଜାଣିବା ଯେ ରୋହିଣୀ ତାଙ୍କ ପୁତ୍ରକୁ ଯଦି ଭଲ ପାଉନଥିଲେ, କୃଷ୍ଣଙ୍କୁ ତାଠୁ ଅଧିକ ଭଲ ପାଉଥିଲେ। କୃଷ୍ଣ ଏଇଭଳି ଭାବରେ ଆକର୍ଷଣୀୟ, ସମସ୍ତେ ଆକର୍ଷିତ ହେଇଯାଆନ୍ତି, କୃଷ୍ଣଙ୍କ ସହିତ କେହି ସମାନ ହେଇପାରିବେ ନାହିଁ। ଏମିତିକି ବଳରାମ ଆମେ ଶୁଣିବା, ଆପରେ ଗୋଟେ ଲୀଳା ଆସିବ, ବଳରାମ ମଧ୍ୟ ମୋହିତ ହେଇଯିବେ। ତେଣୁ ପ୍ରଥମେ ଡାକିଲେ କୃଷ୍ଣଂ ଚ ରାମଂ ଚ, ପ୍ରଥମେ ଡାକିଲେ କୃଷ୍ଣ, ତାପରେ ରାମ, ବହୁତ ଥର ଡାକିଲା ପରେ ଯେତେବେଳେ ଫେରିଲେ ନାହିଁ, ତେଣୁ ସେ ଫେରି ଆସିଲେ। ଫେରି ଆସିକିରି ନୋପେୟା ତାଙ୍ଗ ଯଦା ହୁତୌ, ଏହିଭଳି ଭାବେ ଡାକି ଡାକି ଯେତେବେଳେ ଫେରିଲେ ନାହିଁ, ସେ କ'ଣ କଲେ ନା କ୍ରୀଡ଼ା ସଂଜ୍ଞାନ ପୁତ୍ର କହୁ, ଏଇ ଦୁଇଜଣ ପୁତ୍ର ଭାବ ଜ୍ଞାନ କରୁଛନ୍ତି, ପୁତ୍ର କହୁ ବୋଲି ଶବ୍ଦରେ ଜାଣିବା ଏଇଟା। ସେ ଜାଣୁନାହାନ୍ତି ଇଏ ଦେବକୀଙ୍କର ପୁତ୍ର, ଏ ରୋହିଣୀଙ୍କ ପୁତ୍ର, ଯଶୋଦାଙ୍କ ପୁତ୍ର, ଇଏ ମୋର ପୁତ୍ର ନା, ପୁତ୍ର କହୁ। ଯେମିତି ଆମେ ଦେଖିବା ଧୃତରାଷ୍ଟ୍ର, ସେ ଅଲଗା ଅଲଗା ଭେଦ କଲେ, ମା ମକା ପାଣ୍ଡ ବାସ୍ତୈବ, କିନ୍ତୁ ଏଠି ଭେଦ ନାହିଁ, ପୁତ୍ର କହୁ। ପୁତ୍ର କହୁ ଶବ୍ଦରୁ ଆମେ ଜାଣିବା ଦୁଇଜଣଙ୍କୁ ପୁତ୍ର ଜ୍ଞାନ ହେଉଛି, ଏବଂ ଦୁଇଜଣ ପୁତ୍ର ଜ୍ଞାନ ହେଉଛି, କୃଷ୍ଣଙ୍କୁ ତାଙ୍କ ନିଜ ପୁତ୍ର ଠାରୁ ଅଧିକ ସେ ଭଲ ପାଉଛନ୍ତି। ଆମେ ସେଇଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ମଧ୍ୟ ଦେଖିବା, କୈକେୟୀ ମଧ୍ୟ ତାଙ୍କ ନିଜ ପୁତ୍ରକୁ ଯଦି ଭଲ ପାଉନଥିଲେ ଭରତଙ୍କୁ, ରାମଙ୍କୁ ତାଠାରୁ ଅଧିକ ଭଲ ପାଉଥିଲେ। ଏବଂ ଭଗବାନ ରାମଚନ୍ଦ୍ର ମଧ୍ୟ ତାଙ୍କ ମା କୌଶଲ୍ୟକୁ ବଡ଼ି ମା ବୋଲି ଡାକୁଥିଲେ, ଏବଂ କୈକେୟୀଙ୍କୁ ମା ବୋଲି ଡାକୁଥିଲେ। ଏସବୁ ରହିଛି ଲୀଳା, ଅଦ୍ଭୁତ ଲୀଳା। ମା କ'ଣ ଭକ୍ତ ଭଗବାନଙ୍କ ସହିତ ଯେଉଁଭଳି ଭାବରେ ଭାବର ଆଦାନ ପ୍ରଦାନ କରେ, ଭଗବାନ ମଧ୍ୟ ସେଇଭଳି ଭାବରେ ଆଦାନ ପ୍ରଦାନ କରିବେ। ଏକତରଫା ନୁହଁ ପ୍ରେମଟା, ଏକତରଫା ନୁହଁ, ଦୁଇତରଫା। ତେଣୁ ପୁତ୍ର କେଉଁ ଶବ୍ଦରୁ ଜଣାପଡ଼ୁଛି, ଦୁଇଜଣଙ୍କୁ ପୁତ୍ର ଜ୍ଞାନ ରହିଛି, ସମାନ ଜ୍ଞାନ ରହିଛି, କିନ୍ତୁ କୃଷ୍ଣଙ୍କୁ ଅଧିକ ଭଲ ପାଉଛନ୍ତି, ସେଥିପାଇଁ ପ୍ରଥମେ ଡାକିଲେ କୃଷ୍ଣ, ତାପରେ ଡାକିଲେ ରାମ। ଏଇଭଳି ଭାବରେ ଯେତେବେଳେ ଶୁଣିଲେ ନାହିଁ, ନୋ ପାଇଁ ତାଙ୍ଗ ଯେତେ ଆସିଲେ ନାହିଁ, ତେଣୁ ସେ ଆସିକିରି ଫେରି ଆସିଲେ ନନ୍ଦାଳକୁ ଆସିକିରି, ଯଶୋଦାଙ୍କ ପ୍ରସିଆ ମା ଆସ, କହିଲେ ଯଶୋଦା ତମେ ଯାଅ, ସେ ଆସୁନାହାନ୍ତି, ତମେ ଯାଇକି ଡାକି ଆଣ, ଯଶୋଦା ତମେ ଯାଅ, ପ୍ରସିଆ ମା ଆସ। ରୋହିଣୀ ଯଶୋଦାଙ୍କୁ ପଠାଇଲେ,
ତମେ ଯାହା ଯଶୋଦା, ତମେ ଯାଇ ତାଙ୍କୁ ଡାକିକି ଆଣ, ସେ ଆସୁନା, ମୋ କଥା ଶୁଣୁନାହାନ୍ତି, ମୁଁ ଆଉ କ'ଣ କରିବି। ରୋହିଣୀ ପୁତ୍ର ବତ୍ସକାମ, ରୋହିଣୀ ପୁତ୍ର ବତ୍ସଳାମ। ତେଣୁ ଯଶୋଦା ମଧ୍ୟ ସେଇଭଳି ଭାବରେ ପୁତ୍ର ବତ୍ସଳା, ତେଣୁ ରୋହିଣୀ କଥାରେ ଶୁଣିଲେ ନାହିଁ, କିନ୍ତୁ ଯଶୋଦାଙ୍କ କଥାରେ ସେ ଆସିବେ। ତେଣୁ ରୋହିଣୀ ପଠେଇଲେ, ଯଶୋଦାଙ୍କୁ ପଠେଇଲେ, ପୁତ୍ର ବତ୍ସଳା ରହିଛି ନା, ତା ଭିତରେ ତଫାତ ରହିଛି, ଗ୍ରେଡେସନ ରହିଛି। ତେଣୁ ଯଶୋଦା ପ୍ରସ୍ୟାମାସ ଶବ୍ଦରେ ପ୍ରଭୁପାଦ ମହାରାଜ କହୁଛନ୍ତି, ଏହି ଶବ୍ଦ ଗୁଡ଼ିକ ଇଙ୍ଗିତ କରୁଛି ଯେ ରୋହିଣୀ ଦେବୀଙ୍କ ଡାକରେ କୃଷ୍ଣ ଏବଂ ବଳରାମ ଘରକୁ ଫେରି ଆସିବାକୁ ନ ଚାହିଁବାରୁ ରୋହିଣୀ ଦେବୀ ମନେ କରିଥିଲେ ଯେ ଯଦି ମା' ଯଶୋଦା ତାଙ୍କୁ ଡାକନ୍ତି ତାହେଲେ ସେମାନେ ଫେରି ଆସିବେ, କାରଣ ମା' ଯଶୋଦା କୃଷ୍ଣ ଏବଂ ବଳରାମଙ୍କ ପ୍ରତି ଅଧିକ ସ୍ନେହଶୀଳା ଥିଲେ, ଅଧିକ ସ୍ନେହଶୀଳା ରହିଥିଲେ, ଏଠି କୁହାଯାଉଛି। ତେଣୁ ଇଏ ହେଉଛି ଅନ୍ତିମ ଲୀଳା ଭଗବାନଙ୍କର, ମାନେ ଗୋକୁଳରେ, ତାପରେ ବୃନ୍ଦାବନ ଲୀଳା ଆରମ୍ଭ ହେବ। ତେଣୁ ତାପରେ ଶ୍ଳୋକରେ କୁହାଯାଉଛି, କ୍ରୀଡ଼ନ୍ତଂ ସା ସୁତଂ ବାଳେଇ ଅତି ବେଳଂ ସାଗ୍ରଜଂ ଯଶୋଦା ଅଜୋହବିତ୍ କୃଷ୍ଣଂ ପୁତ୍ର ସ୍ନେହ ସ୍ମୃତସ୍ନନୀ। ଏଇଠି ଏଇଠି କୁହାଯାଉଛି କେମିତି ଅଧିକ ବତ୍ସଳା, ପୁତ୍ର ବତ୍ସଳା, ଏଇଠୁ ଜଣାପଡ଼ିବ। ଏଇଠି ଶ୍ଳୋକରେ ଏଇ ଶବ୍ଦରେ ରହିଛି, କ୍ରୀଡ଼ନ୍ତଂ ସା ସୁତଂ ବାଳେଇ। ବହୁତ ପିଲାମାନେ ସବୁ ଖେଳୁଛନ୍ତି ସେଠି। ଏଇ ପ୍ରସଙ୍ଗରେ ଆମେ ଗୋଟେ କଥା କହିଦେବା, ମନେ ପଡ଼ିବ ନାହିଁ, ଆମେ କିଛିଦିନ କିଛି ବର୍ଷ ତଳେ ଆମେ ଥରେ ଯାଇଥିଲୁ, ମୁଁ ଯେତେବେଳେ ବାନପ୍ରସ୍ଥ ନେଇଥିଲି ଆମେ ସେହି ସମୟରେ ଯାଇଥିଲୁ, ସେଇ ରମଣରେତି, ରମଣରେତିକି ଯାଇଥିଲୁ, ଆମର ବହୁତ ଭକ୍ତମାନେ ଯାଇଥିଲେ ଭୁବନେଶ୍ୱରରୁ ରମଣରେତିରେ। ସେ ପହଞ୍ଚିକିରି ଆରମ୍ଭ କରିଦେଲେ, ଉଚ୍ଚ ଆରମ୍ଭ କରିଦେଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ରାମ, ଘରେ ଖେଳିକରି କ'ଣ କଲେ ନା, ଖାଲି ବାଲି ସବୁ ଗୋବର ପକେଇଲେ, ଏଇଭଳି ଭାବେ ସେ ଚାଲିଲା। କିନ୍ତୁ ଆମେ କେତେ ଜଣ ଥିଲୁ, ଗୋକୁଳାନନ୍ଦ ପ୍ରଭୁ, ମହାପ୍ରଭୁ ଇତ୍ୟାଦି, ଆମେ ସବୁ ଏହି ଲୀଳାକୁ ସବୁ ସେଠି ଆଲୋଚନା କରୁଥିଲୁ, ଭଗବାନ ଏହି ଲୀଳାଟି ସେଠି କରିଥିଲେ। ଏଇ ଯଦି ଏଇ କଥାକୁ ଆମେ ସେଠି ଯଦି ଆଲୋଚନା କରିବା, ତାହାର ଅନେକ ଫଳ ରହିଛି। ସେଇଠି ଭଗବାନ ସେଇ ଲୀଳା କରୁଥିଲେ, ଏଇ ଏଇ ଶ୍ଳୋକକୁ ସମୟ ସେଠି ଆଲୋଚନା କରୁଥିଲୁ, ସେଇଠି କେତେ ଆନନ୍ଦ ନ ହେବ, ସେଇଠି ଭଗବାନ ସେଇ ଲୀଳା କରୁଥିଲେ। ସେ ଲୀଳାସ୍ଥଳରେ ସେଇ ଲୀଳାକୁ ଯଦି ବର୍ଣ୍ଣନା କରାଯିବ, କେତେ ଆନନ୍ଦ ନ ହେବ। ତେଣୁ ଏଇଭଳି ଭାବରେ ମା ଯଶୋଦା ଯେତେବେଳେ ଯାଉଛନ୍ତି, ସେ କହୁଛନ୍ତି, କ୍ରୀଡ଼ନ୍ତଂ ସା ସୁତଂ ବାଳେଇ। ମା ଯଶୋଦା ଯେତେବେଳେ ଯାଉଛନ୍ତି, ଦେଖୁଛନ୍ତି ଖେଳ ଚାଲିଛି ତାଙ୍କର, ଅତି ବେଳଂ ସାଗ୍ରଜମ୍, ତେଣୁ ଡେରି ହେଇଗଲାଣି, କିନ୍ତୁ ଫେରୁନାହାନ୍ତି ସେମାନେ। ସା ଅଗ୍ରଜମ୍, ସେଠି ମଧ୍ୟ ଅଗ୍ରଜ ରହିଛନ୍ତି, ରାମ ରହିଛନ୍ତି ରହିଛନ୍ତି, କିନ୍ତୁ ଯଶୋଦା ଅଜୋହବିତ୍, ଯଶୋଦା ମଧ୍ୟ ସେଇଭଳିଆ ଦୂରରୁ ଡାକିଲେ, ଯଶୋଦା ଦୂରରୁ ଡାକିଲେ, କୃଷ୍ଣଂ ପୁତ୍ର ସ୍ନେହ ସ୍ନୁତସ୍ନନୀ। ଏଇଠି କୁହାଯାଉଛି କୃଷ୍ଣଙ୍କ ପ୍ରତି ଏତେ ସ୍ନେହ ରହିଛି, ସ୍ନୁତସ୍ନନୀ, ତାଙ୍କର ସ୍ତନରୁ କ୍ଷୀରସ୍ରାବ ହେଉଥିଲା, ଏଭଳି ମାତୃବତ୍ସଳ ସେ ରହିଛନ୍ତି। ତେଣୁ ପୁତ୍ର ସ୍ନେହରେ ଏଭଳି ଭାବରେ ତାଙ୍କର ସ୍ତନରୁ କ୍ଷୀରଜାତ ହେଉଥିଲା। ଏମିତିକି ଇଏ ମାଆଙ୍କର ଏବଂ ପୁତ୍ରଙ୍କ ଯେଉଁ ସମ୍ବନ୍ଧ, ନିତ୍ୟ ସମ୍ବନ୍ଧ, ନିତ୍ୟ ସମ୍ବନ୍ଧ, ଯେତେବେଳେ ଭଗବାନ ମହାଭାରତ ଯୁଦ୍ଧ ପରେ ଆସୁଥିଲେ, ସେହି ସମୟରେ 90 ବର୍ଷ ହୋଇଯାଇଥିଲା, ଭଗବାନଙ୍କୁ 90 ବର୍ଷ ପାଖାପାଖି ହୋଇଥିଲା, ଏବଂ ସେହି ସମୟରେ ଦେବକୀ ମାତା ଯେଉଁ ଥିଲେ ତାଙ୍କୁ କେତେ ବର୍ଷ ହୋଇଥିବ ହିସାବ କରନ୍ତୁ। କିନ୍ତୁ ଯେତେବେଳେ ଦେଖିଲେ, କୃଷ୍ଣଙ୍କୁ ଦେଖିଲେ, ସେ ସମୟ ତାଙ୍କର ସ୍ତନରୁ କ୍ଷୀର ସ୍ରାବ ହେଲା। ଏ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ହେଉଛି ନିତ୍ୟ ସମ୍ବନ୍ଧ। ତେଣୁ ଭଗବାନଙ୍କ ସବୁ ଲୀଳାକୁ ଦିବ୍ୟ ଲୀଳା ବୋଲି କୁହାଯାଉଛି। ଆମେ ଆମ ଭାବରେ ଚିନ୍ତା କରୁଛେ, କିନ୍ତୁ ଆମର ମନୁଷ୍ୟ ଏଇ ଯେଉଁ ଭୌତିକ ଭାବରେ ଆମେ ଚିନ୍ତା କରିଦେଉଛେ ଭଗବାନ ଲୀଳାକୁ, କିନ୍ତୁ ଭଗବାନ ଲୀଳା ହେଉଛି ଦିବ୍ୟ ଲୀଳା। ସେଇଭଳି ଭାବରେ ଆମେ ଗୁରୁ ପରମ୍ପରାରେ ଏଇଟାକୁ ଶ୍ରବଣ କରିବାକୁ ପଡ଼ିବ, ନହେଲେ ଆମେ ଏଇଟାକୁ ଭାବିଦେବା ସାମାନ୍ୟ ଲୀଳା ବୋଲି ଭାବିଦେବା, ବୁଝିପାରିବା ନାହିଁ ଭଗବାନଙ୍କ ଲୀଳା। ତେଣୁ ପୁତ୍ର ସ୍ନେହ ସ୍ନୁତସ୍ନାନୀ ଯାଇକିରି ଡାକୁଛନ୍ତି, ସିଏ ମଧ୍ୟ ଡାକୁଛନ୍ତି କୃଷ୍ଣ ରାମ ଏଭଳିଆ ଡାକୁଛନ୍ତି। ପ୍ରଭୁପାଦ ମହାରାଜ କହୁଛନ୍ତି, ଅଜୋହବିତ୍ ଶବ୍ଦର ଅର୍ଥ ବାହାର ବାହାର ସେମାନଙ୍କୁ ଡାକିବା, ବାରମ୍ବାର ଡାକୁଛନ୍ତି ଅଜୋହବିତ୍, ବାରମ୍ବାର ଡାକୁଛନ୍ତି କୃଷ୍ଣ ରାମ କୃଷ୍ଣ। ସେ କହୁଥିଲେ, କୃଷ୍ଣ ବଳରାମ ବର୍ତ୍ତମାନ ଘରକୁ ଫେରିଆସ, ଖାଇବା ଡେରି ହୋଇଯାଇଛି, ତୁମେମାନେ ବହୁତ ଖେଳିଲଣି, ବର୍ତ୍ତମାନ ଫେରିଆସ, ଏଇଭଳିଆ ଡାକୁଛନ୍ତି। ସେମାନେ ତଥାପି ଶୁଣୁନାହାନ୍ତି, ଖେଳ ଚାଲିଛି ତାଙ୍କର, ରମଣ ରୀତିରେ ଖେଳ ଚାଲିଛି। କେମିତି ଡାକୁଛନ୍ତି ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, କ'ଣ କହୁଛନ୍ତି, କୃଷ୍ଣ କୃଷ୍ଣ ଅରବିନ୍ଦାକ୍ଷ ତାହାତ ଏହି ସ୍ତନଂ ପିବ ଅଳଂ ବିହାରେ କ୍ଷୁତ୍କ୍ରାନ୍ତ କ୍ରୀଡ଼ା ଶ୍ରାନ୍ତୋଷୀ ପୁତ୍ରକ। ହେ କୃଷ୍ଣ ହେ କୃଷ୍ଣ ହେ ଅରବିନ୍ଦାକ୍ଷ, ଏ ତାଙ୍କର ଚକ୍ଷୁରେ ରହିଛି କମଳ ନୟନ। କୃଷ୍ଣ କୃଷ୍ଣ ଅରବିନ୍ଦାକ୍ଷ ତାହାତ ଏହି ସ୍ତନଂ ପିବ, ଭଗବାନ କୃଷ୍ଣଙ୍କର ଏଇ ମାଆଙ୍କର ସ୍ତନ୍ୟପାନ କରିବାରେ ବହୁତ ତାଙ୍କର ରହିଛି ଲୋଭ, ରହିଛି ଲୋଭ, ଆମେ ଗତକାଲି କହୁଥିଲେ ଭଗବାନ ଲୋଭ। ତେଣୁ ସେ କହିଲେ ତା ତ ଏହି ସ୍ତନ ପିଇବ, ଆସ ସ୍ତନ ପି ପାନ କରିବ, ଆସ ଆସ ଖେଳିଲଣି ବହୁତ ଖେଳିଲଣି ଆସ। ଅଳଙ୍ଗ ବିହାରେ କ୍ଷୁତ୍କ୍ରାନ୍ତ, ତୁମେ ବହୁତ ଖେଳିଲଣି, ତୁମେ କ'ଣ କ୍ଷୁଧା ତୁମକୁ ଆସିଗଲାଣି, ତୁମେ ଜାଣିପାରୁନ ଖେଳ ବ୍ୟବସ୍ଥାରେ ଜାଣିପାରୁନ, ତୁମେ ବହୁତ କ୍ଷୁଧା ହେବଣି। ଅଳଙ୍ଗ ବିହାରେ ବହୁତ ଖେଳିଲଣି, ସକାଳଠୁ ଖେଳୁଛ ଏପର୍ଯ୍ୟନ୍ତ ମଧ୍ୟାହ୍ନ ହେଇଗଲାଣି, ଅଳଙ୍ଗ ବିହାରେ କ୍ଷୁତ୍କ୍ରାନ୍ତ, ହଁ କ୍ଷୁଧାରେ ତୁମେ ଇଏ ହେଇଯାଇଛି, ତୁମେ କ୍ଷୁଧା ହେଇଯାଇଛି, ତୁମେ ଜାଣିପାରୁନ। କ୍ରୀଡ଼ା ଶ୍ରାନ୍ତୋଷୀ ପୁତ୍ରକ, କ୍ରୀଡ଼ାରେ ମଧ୍ୟ ତୁମେ ଥକିଗଲଣି, ଶ୍ରାନ୍ତୋଷୀ ପୁତ୍ରକ, ଏ ପୁତ୍ର ଆସ, ଏଇଭଳିଆ କହୁଛନ୍ତି। କିନ୍ତୁ କହିଲା ପରେ ମଧ୍ୟ ଶୁଣୁନାହାନ୍ତି, ଶୁଣୁନାହାନ୍ତି, ଖେଳ ଚାଲିଛି। ତେଣୁ ପୁଣି ଯେତେବେଳେ କୃଷ୍ଣଙ୍କୁ ଡାକିଲେ ହେଇପାରିଲାନି, ତେଣୁ ତାପରେ କହୁଛନ୍ତି, ହେ ରାମ ଆଗଛ ତାତ ଆସୁ ସାନୁଜ କୁଳନନ୍ଦନ ପ୍ରାତରେ ଏବେ କୃତାହାର ତତ୍ ଭଗବାନ ଭକ୍ତୁ ମରତି। କୃଷ୍ଣଙ୍କୁ ଡାକିଲେ କୃଷ୍ଣ ଶୁଣିଲେ ନାହିଁ, ତେଣୁ ରାମଙ୍କୁ ଡାକିଲେ, ହେ ରାମ ଆଗଛ ତୁମେ ଆସ ତାତ, ତାଙ୍କୁ ମଧ୍ୟ ପୁତ୍ର ରୂପରେ ସମ୍ବୋଧନ କରୁଛନ୍ତି, ହେ ରାମ ଆଗଛ ତାତ ଆସୁ ସାନୁଜ କୁଳନନ୍ଦନ। କହିଲେ ରାମ କହିବେ ଟିକେ ରୁହ ଟିକେ ପରେ, ନା ନା ଆସୁ ଶୀଘ୍ର ଆସ, ସାନୁଜ ନା ମୁଁ ଏକୁଟିଆ ଯିବି, ନା ନା ତୁମେ ଅନୁଜଙ୍କ ସହିତ ଆଣ, କୃଷ୍ଣଙ୍କ ସହିତ ଆଣ, କୃଷ୍ଣଙ୍କୁ ଆଣିକି ଆସ। କୁଳନନ୍ଦନ ତାକୁ ପ୍ରଶଂସା କରୁଛନ୍ତି, କୁଳନନ୍ଦନ କୁଳନନ୍ଦନ, ଏ କୁଳନନ୍ଦନ ଶବ୍ଦରେ ଗୋଟେ କଥା ଆସୁଛି, ପ୍ରହ୍ଲାଦ ମହାରାଜ କୁଳନନ୍ଦନ। ଏ ଭାଗବତମ ଏଇ କଳିଯୁଗ ଆରମ୍ଭ ହେଉଛି, ଯେଉଁମାନେ ଏ ଯେଉଁ ପରୀକ୍ଷିତ ମହାରାଜକୁ ଅଭିଶାପ ଦେଇଥିଲେ, କୁଳାଙ୍ଗାର ବୋଲି କହିଥିଲେ, କୁଳାଙ୍ଗାର ବୋଲି କହିଥିଲେ ପରୀକ୍ଷିତ, ଇଏ ମଧ୍ୟ ପ୍ରହ୍ଲାଦ ମହାରାଜ ମଧ୍ୟ ତାଙ୍କର ଯେଉଁ ଥିଲେ ଷଣ୍ଡ ଏବଂ ଅମରକ, ସେ ତାଙ୍କୁ କହିଥିଲେ ତୁମେ କଣ୍ଟକ ଦ୍ରୁମ, ଦୈତ୍ୟ ଚନ୍ଦନ ମନେ ତୁମେ କଣ୍ଟକ ଦ୍ରୁମ, ଏଇଭଳି ଭାବରେ କହିଥିଲେ। ସେଇଠୁ କଳିଯୁଗ ଆରମ୍ଭ ହେଲା, ବ୍ରାହ୍ମଣମାନଙ୍କ ଠାରୁ ଆସିଲା, କଳି ପ୍ରବେଶ କଲେ ବ୍ରାହ୍ମଣମାନଙ୍କ ପାଖରେ ପ୍ରଥମେ। ଲୋକମାନେ କହନ୍ତି, ମହାଭାରତରେ ମୋତେ ବର୍ଣ୍ଣନା କରାଯାଇଛି, ପରୀକ୍ଷିତ ମହାରାଜଙ୍କ ମସ୍ତକରେ କଳି ଯେତେବେଳେ କଳି ଯେତେବେଳେ ସ୍ଥାନ ଦେଲେ, ପଞ୍ଚମ ସ୍ଥାନ ଦେଲେ ସୁବର୍ଣ୍ଣ, ମୋ କଳି ପରୀକ୍ଷିତ ମହାରାଜଙ୍କ ମସ୍ତକରେ ସୁବର୍ଣ୍ଣ ଥିଲା, ସେଇଠି ପ୍ରବେଶ କଲେ ନା, କଳି ପ୍ରବେଶ କଲା ବ୍ରାହ୍ମଣ ମାଧ୍ୟମରେ। ଏଇ ଯେଉଁ ସିଂହି ପାଞ୍ଚ ବର୍ଷର ବାଳକ ବହୁତ ଶକ୍ତି ଥିଲା, ତେଣୁ ଯେତେବେଳେ ସେ ଶୁଣିଲା ଯେ ଏଇଭଳି ଭାବରେ ତାଙ୍କ ପିତାଙ୍କୁ ଗୋଟେ ମୃତ ସର୍ପ ବେଷ୍ଟନ କରିଦେଇଛି ପରୀକ୍ଷିତ, ପରୀକ୍ଷିତଙ୍କୁ ସେ ଅଭିଶାପ ଦେଲେ, କୁଳାଙ୍ଗାର ବୋଲି କହିଲେ, କୁଳାଙ୍ଗାର ବୋଲି କହିଲେ, କିନ୍ତୁ ସେ ହେଉଛନ୍ତି କୁଳନନ୍ଦନ, ସେ ଜାଣିନା ଇଏ ନିଜେ କୁଳାଙ୍ଗାର, କୁଳାଙ୍ଗାର। ସେଇଭଳି ଭାବରେ ପ୍ରହ୍ଲାଦ ମହାରାଜଙ୍କୁ ତାଙ୍କ ସାଙ୍ଗ ତାଙ୍କ ଶିକ୍ଷକମାନେ କହୁଥିଲେ ତୁମେ କଣ୍ଟକ ଦ୍ରୁମ, ଏଇଭଳି ଭାବରେ ହିରଣ୍ୟକଶିପୁ ଗୋଟେ ଚନ୍ଦନ ବୃକ୍ଷ ଭଳି ତୁମେ ଗୋଟେ କଣ୍ଟକ ଦ୍ରୁମ। କଣ୍ଟକ ଦ୍ରୁମ କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା, ଚନ୍ଦନ ମନକୁ କାଟିବା ପାଇଁ ଯେଉଁ କୁରାଢ଼ି ରହିଛି, ଏ କୁରାଢ଼ି ଲୁହାରେ ମଧ୍ୟ ସେ ଲୁହା କାଟିପାରିବ ନାହିଁ, ଗଛକୁ ବୃକ୍ଷକୁ କାଟିବା ପାଇଁ ଏ କୁରାଢ଼ିରେ ମଧ୍ୟ ଗୋଟେ କାଠ ବେଣ୍ଟ ଦରକାର, ସେଇ ବେଣ୍ଟ ହେଉଛି ତୁମେ କଟକ ଦ୍ରୁମ, ଏଇଭଳି ଭାବରେ କହିଥିଲେ। ତେଣୁ ଏଇଠି ଯେଉଁ ରହିଛନ୍ତି କୁଳନନ୍ଦନ, ହେ ରାମ ସାନୁଜ କୁଳନନ୍ଦନ, କୁଳନନ୍ଦନ ବୋଲି କହୁଛନ୍ତି, ପ୍ରଶଂସା କରୁଛନ୍ତି। ଇଏ ଗୋଟେ ନୀତି ରହିଛି ନା, ସାମ ଦାନ ଦଣ୍ଡ ଭେଦ ଇତ୍ୟାଦି ସବୁ ରହିଛି, ପ୍ରଶଂସା କରୁଛନ୍ତି କୁଳନନ୍ଦନ। ପ୍ରାତରେ ଏବେ କୃତାହାର, ସକାଳଠୁ ତୁମେ ସକାଳ ଟିଫିନ୍ ଖାଇକି ଆସିଥିଲ, ବ୍ରେକଫାଷ୍ଟ ହେଇଥିଲା, ସକାଳ ଟିଫିନ୍ ଖାଇକି ଆସିଥିଲ, ପ୍ରାତରେ ହେବ, ତାପରେ ଆଉ ତୁମେ ଖାଇନ, ତାଙ୍କୁ ବି ଖାଦ୍ୟ ଦେଇକି ପଠେଇ ନାହାନ୍ତି। ସେମାନେ ଯେତେବେଳେ ଭଗବାନ ଯିବେ ବତ୍ସାଚାରଣ କରିବେ ବା ଗୋଚାରଣ କରିବେ, ଭଗବାନ ତାଙ୍କୁ ଖାଇବା ଦେଇକି ପଠାନ୍ତି ବା ଅନ୍ୟମାନଙ୍କ ଦ୍ୱାରା ପଠାନ୍ତି, ଖାଦ୍ୟ ପଠେ ମଝିରେ ପଠାନ୍ତି, ସେସବୁ ଖାଦ୍ୟ ଗ୍ରହଣ କରନ୍ତି, ଏସବୁ ଲୀଳା ସବୁ ରହିଛି ଭଗବାନଙ୍କର, କିନ୍ତୁ ଏ ପର୍ଯ୍ୟନ୍ତ କିଛି ଖାଦ୍ୟ ଗ୍ରହଣ କରିନାହାନ୍ତି। ପ୍ରାତରେ ଏବେ କୃତାହାର ତତ୍ ଭଗବାନ ଭକ୍ତୁ ମରତି, ରାମଙ୍କୁ କହୁଛନ୍ତି ତତ୍ ଭଗବାନ ତୁମକୁ ତୁମେ ଖାଇବା କଥା ବର୍ତ୍ତମାନ ସମୟ ହେଇଗଲା, ଡେରି ହେଇଗଲାଣି ତୁମର, ଭଗବାନ ଭକ୍ତୁ ମରତି।
ତେଣୁ ବର୍ତ୍ତମାନ ଖାଇବା ପାଇଁ ସମୟ ହୋଇଗଲା, ବର୍ତ୍ତମାନ ଏଇ ସମୟଟା ଖେଳିବା ପାଇଁ ନୁହଁ, ଏଇଟା ଖାଇବା ପାଇଁ ସମୟ ହୋଇଯାଇଛି, ଆମର ମଧ୍ୟ ଖାଇବା ପାଇଁ ସମୟ ଆସିଗଲାଣି, ରିଙ୍ଗ ବେଲ୍ ବାଜିବ, ଖାଇବା ପାଇଁ ସମୟ ଆସିଯିବ, ତେଣୁ କେଉଁ ତଥାପି ଶୁଣୁନାହାନ୍ତି, ତଥାପି ଶୁଣୁନାହାନ୍ତି, ଖେଳ ଚାଲିଛି, ତେଣୁ ସୁଖଦେବ ଗୋସ୍ୱାମୀ କହିଲେ ପ୍ରତୀକ୍ଷତେ ତାଂ ଦାସାର ଭକ୍ଷ୍ୟମାଣ ବ୍ରଜାଧିପ ଏହା ବୟୋ ପ୍ରିୟଂ ଧେଇ ସ୍ୱଗୃହାନ୍ ଜାତ ବାଳକା, ଯେତେବେଳେ ଶୁଣୁନାହାନ୍ତି ତେଣୁ ପୁଣି କ'ଣ ପ୍ରତୀକ୍ଷତେ ତ୍ୱାଂ ଦାସାର୍ହ, ଏ ଦାସା ବଂଶର, ଯଦୁ ବଂଶରେ ଅନେକ ବଂଶ ସବୁ ରହିଛନ୍ତି, ଦାସାର ଗୋଟେ ବଂଶ ରହିଛନ୍ତି, ଏହି ବଂଶରେ ତୁମେ ଶ୍ରେଷ୍ଠ, ତୁମେ ତୁମକୁ ଅପେକ୍ଷା କରିଛନ୍ତି, ପ୍ରତୀକ୍ଷତେ ତ୍ୱାଂ ଦାସାର୍ହ, ତ୍ୱାଂ କହିଲେ ବଳରାମ କହୁଛନ୍ତି, ତୁମକୁ ଅପେକ୍ଷା କରି ରହିଛନ୍ତି, ପ୍ରତୀକ୍ଷତେ ଖାଦ୍ୟ ଗ୍ରହଣ କରୁନାହାନ୍ତି, ଏଇଠୁ ଜଣାପଡ଼ୁଛି ତାଙ୍କୁ ଖାଦ୍ୟ ବଢ଼େଇ ଦିଆଯାଇଛି, ନା ଖାଇଦିଅ, ନା ନା ମୋର କୃଷ୍ଣ ବଳରାମ ନା ଆସିଲେ ମୁଁ ଖାଇବି ନାହିଁ, ଅପେକ୍ଷା କରିଛନ୍ତି ସେ, ପ୍ରତୀକ୍ଷତେ ତ୍ୱାଂ ଦାସାର ଭକ୍ଷ୍ୟମାଣ ବ୍ରଜାଧିପ, ତାଙ୍କୁ ଖାଇବାକୁ ଦେଲେ ଦିଆ ହେଇଛି ମଧ୍ୟ ସେ ଖାଉ ଗ୍ରହଣ କରୁନାହାନ୍ତି, ଅପେକ୍ଷା କରିଛନ୍ତି, ପ୍ରତୀକ୍ଷତେ ତୁମକୁ ଅପେକ୍ଷା କରିଛନ୍ତି, ପ୍ରତୀକ୍ଷତେ ବ୍ରଜାଧିପ, ବ୍ରଜର ମୁଖ୍ୟ ଯିଏ ବ୍ରଜରାଜ ଇଏ ନନ୍ଦ ମହାରାଜ ଅପେକ୍ଷା କରିଛନ୍ତି ତୁମ ପାଇଁ, ତୁମେ ଦୁଇ ଜଣଙ୍କ ପାଇଁ, ତୁମେ ଆସିଲେ ସେ ଖାଇବେ, ଏହି ଆବୟୋ ପ୍ରିୟଂ ଦେହି, ଏବଂ ପୁଣି ଆହୁରି ଅନ୍ୟ ଅନ୍ୟ କାର୍ଯ୍ୟ ସବୁ ରହିଛି ମଧ୍ୟ, ତୁମେ ଆସ ଏହି ଆବୟୋ, ତୁମେ ଦୁଇ ଜଣ ଆସ, ପ୍ରିୟଂ ଦେହି, ତୁମର କ'ଣ ନା ସ୍ୱଗୃହାନ୍ ଜାତ ବାଳକା, ତୁମେ ଆସ, ବର୍ତ୍ତମାନ କିଛି ଖାଦ୍ୟ ଗ୍ରହଣ କରିବା ପୂର୍ବରୁ କିଛି ଦାନ ଧର୍ମ ଅଛି, ତୁମର ଆଜି ପୁଣ୍ୟ ନକ୍ଷତ୍ର ରହିଛି, ତେଣୁ ତୁମେ ଆସ, ତେଣୁ ସେ ତଥାପି ଶୁଣୁନାହାନ୍ତି, ଶୁଣୁନାହାନ୍ତି, ଯେତେବେଳେ ମା ଯଶୋଦା ମା କହୁଛନ୍ତି ହେ ବାଳକା, ଅନ୍ୟ ବାଳକମାନଙ୍କୁ କହୁଛନ୍ତି ହେ ବାଳକା ସ୍ୱଗୃହାନ୍ ଯାହା ତ ନିଜ ଗୃହକୁ ଯାଅ, ଡେରି ହେଇଗଲାଣି, ତୁମେ ସବୁ ଯା ସ୍ୱଗୃହାନ୍ ଯାହା ତ ବାଳକା, ଏଇଭଳି ଭାବରେ କହିଲେ, ତେଣୁ ଭଗବାନ ଆସିବେ, ଏହି ବର୍ଣ୍ଣନାରୁ ବୁଝାଯିବ ଯେ ନନ୍ଦ ମହାରାଜ ସବୁବେଳେ ତାଙ୍କର ଦୁଇ ପୁତ୍ର କୃଷ୍ଣ ଏବଂ ବଳରାମଙ୍କ ସହିତ ଭୋଜନ କରନ୍ତି, ଯଶୋଦା ଦେବୀ ଅନ୍ୟାନ୍ୟ ବାଳକମାନଙ୍କୁ କହିଲେ ବର୍ତ୍ତମାନ ତୁମେମାନେ ନିଜ ନିଜ ଘରକୁ ଫେରିଯାଅ, ପିତା ସାଧାରଣତଃ ନିଜ ପୁତ୍ର ସହିତ ଏକତ୍ର ଆହାର କରନ୍ତି, ତେଣୁ ମା' ଯଶୋଦା କୃଷ୍ଣ ଏବଂ ବଳରାମଙ୍କୁ ଫେରି ଆସିବାକୁ କହୁଥିଲେ, ଅନ୍ୟାନ୍ୟ ବାଳକମାନଙ୍କୁ ଘରକୁ ଫେରି ଆସିବା ପାଇଁ କହୁଥିଲେ, ଯାହାଦ୍ୱାରା ସେମାନଙ୍କ ପିତାମାତାଙ୍କୁ ଆଉ ସେମାନଙ୍କ ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ତେଣୁ ଏହିଭଳି ଭାବରେ କହିବାରୁ ଧୂଳି ଧୂସରିତାଙ୍ଗତ୍ୱଂ ପୁତ୍ର ମଜ୍ଜନମାବହ ଜନ୍ମର୍କ୍ଷ୍ୟଂ ତେ ଅଧ୍ୟ ଭବତି ବିପ୍ରେଭ୍ୟୋ ଦେହିଗା ସ୍ତୁତି, ତଥାପି ସେମାନେ ଫେରୁନାହାନ୍ତି, ସେମାନେ ଫେରୁନାହାନ୍ତି, ଖେଳ ଚାଲିଛି, ଖେଳ ବନ୍ଦ ହୋଇପାରି ନାହିଁ, ତେଣୁ ତାଙ୍କର ସବୁ ଶରୀରରେ ଧୂଳି ଧୂସର ସବୁ ହୋଇଯାଇଛି, ଧୂଳି ଧୂସରିତା ଅଙ୍ଗ ତ୍ୱଂ ପୁତ୍ର ମଜ୍ଜନମାବହ, ହେ ପୁତ୍ର କୃଷ୍ଣ ତୁମେ ବର୍ତ୍ତମାନ ସ୍ନାନ କର, ମଜ୍ଜନମାବହ ସ୍ନାନ କରିକି ଜନ୍ମର୍କ୍ଷ୍ୟଂ ତେ ଅଧ୍ୟ ଭବତି, ତୁମର ଆଜି ଜନ୍ମ ନକ୍ଷତ୍ର ପଡ଼ିଛି, ଅଧ୍ୟ ଭବତି ବିପ୍ରେଭ୍ୟୋ ଦେହି ଘା ଆସୁଛି, ତୁମେ ସ୍ନାନ ଇତ୍ୟାଦି କରିକି ଅଳଙ୍କୃତ ହୋଇକରି ସବୁ କରିକିରି ବିପ୍ରମାନଙ୍କୁ ଦାନ କର, ଗାଭୀମାନେ ଇତ୍ୟାଦି ସବୁ ଦାନ କରିକିରି ତାକୁ ଖାଦ୍ୟ ଗ୍ରହଣ କରିବ, ଡେରି ହୋଇଯାଉଛି, ଶୀଘ୍ର ଆସ, ଶୀଘ୍ର ଆସ, ଏଇଭଳି ଭାବରେ କହିବାରୁ ଭାବାର୍ଥରେ କୁହାଯାଏ, ବୈଦିକ ସଂସ୍କୃତିରେ ଗୋଟିଏ ପ୍ରଥା ହେଉଛି ଯେ ଯେତେବେଳେ କୌଣସି ଶୁଭ ଉତ୍ସବ ହୁଏ ସେତେବେଳେ ବ୍ରାହ୍ମଣମାନଙ୍କୁ ମୂଲ୍ୟବାନ ଗାଭୀ ଦାନ କରାଯାଏ, ତେଣୁ ମା' ଯଶୋଦା କୃଷ୍ଣଙ୍କୁ କହିଲେ ଖେଳରେ ଏତେ ମନୋଯୋଗୀ ନ ହୋଇ ବର୍ତ୍ତମାନ ଦାନ କାର୍ଯ୍ୟରେ ମନୋଯୋଗୀ ହୁଅ, ଯଜ୍ଞ ଦାନ ତପ କର୍ମ ଏଇ ତିନୋଟି ଧାର୍ମିକ ବସ୍ତୁ ସବୁ ରହିଛି, କାର୍ଯ୍ୟ ସବୁ ରହିଛି, ତା ଦେହରେ ଏ ତିନୋଟି ହେଉଛି ମୁଖ୍ୟ, ଯଜ୍ଞ ଦାନ ଏବଂ ତପ, ତେଣୁ ଏମିତିକି ମନୁଷ୍ୟମାନଙ୍କୁ ମଧ୍ୟ ପବିତ୍ର କରିଦିଏ ଯଜ୍ଞ ଦାନ ତପକ, ତେଣୁ ନିଜ ଜନ୍ମ ଉତ୍ସବ ପାଳନ କରିବା ପାଇଁ ଯଜ୍ଞ ଦାନ ଅଥବା ତପ ଏଇ ତିନୋଟି କାର୍ଯ୍ୟ ମଧ୍ୟରୁ ଯେକୌଣସି ଗୋଟିଏ କିମ୍ବା ସବୁ ଯାହା କରିବା ଉଚିତ ପ୍ରଭୁପାଦ ମହାରାଜ କହୁଛନ୍ତି, ତେଣୁ ମା' କହୁଛନ୍ତି ପୁଣି କହୁଛନ୍ତି ତଥାପି ଫେରୁନାହାନ୍ତି, ଖେଳ ଚାଲିଛି ସବୁ ବନ୍ଦ ହେଉନାହିଁ, ବନ୍ଦ ହେଉନାହିଁ, ଖେଳ ଚାଲିଛି, ତେଣୁ କ'ଣ କଲେ ପଶ୍ୟ ପଶ୍ୟ ବୟସାସ୍ତେ ତାଙ୍କୁ କହୁଛନ୍ତି ଦେଖ ଦେଖ ତୁମର ସାଙ୍ଗ ବାଳକମାନେ ମାତୃମୃଷ୍ଠାନ ସ୍ୱଳଙ୍କୃତା, କେତେଜଣ ସାଙ୍ଗ ବାଳକମାନେ ପଳେଇଯାଇଥିଲେ, ସେମାନେ ଭୋକ ଲାଗିଥିବ କ'ଣ ପଳେଇଯାଇଛନ୍ତି, ସେମାନେ ସବୁ ଦେଖ ଆସି ପହଞ୍ଚନ୍ତି ସେଇଠି,
ଦେଖ ମାତୃ ମୃଷ୍ଠାନ ଷୋଳଙ୍କୃତାନ, ଦେଖ କେମିତି ସେମାନେ ସବୁ ଗାଧାପାଧ କରିକିରି ସବୁ ନୂତନ ବସ୍ତ୍ର ପରିଧାନ କରିଛନ୍ତି, ଅଳଙ୍କାର ସବୁ ଧାରଣ କରିଛନ୍ତି, ଧାରଣ କରି ଦେଖ ପରିଧାନ ତ୍ୱମ ଚ ସ୍ନାତ କୃତାହାର, ତୁମେ ମଧ୍ୟ ଯାଅ, ତ୍ୱମ ଚ ସ୍ନାତ, ତୁମେ ଯାଇ ଚାଲ ଆସ ଗାଧୋଇବ, ସ୍ନାତ କୃତାହାର ଏବଂ ଆହାର ଗ୍ରହଣ କରିବ, କୃତାହାର ବିହରସ୍ୱ ଷୋଳଙ୍କୃତ ଏବଂ ଅଳଙ୍କୃତ ସ୍ନାନ କରିକିରି ବସ୍ତ୍ର ପରିଧାନ କରି ଅଳଙ୍କାର ସବୁ ଧାରଣ କରିକିରି ଷୋଳଙ୍କୃତ ହେଇକିରି ଖାଦ୍ୟ ଗ୍ରହଣ କରି ତାପରେ ଖେଳ, ତାପରେ ଖେଳିବ, ଆମେ ମନା କରୁନୁ ଖେଳିବୁ ନାହିଁ, ଖେଳ ତାପରେ ଆସି ଉପର ଆଡ଼କୁ ଆସି ଖେଳିବ ବିହରସ୍ତ। ଏଭଳି ଭାବରେ ପ୍ରଭୁପାଦ ମହାରାଜ ସାଧାରଣ ଛୋଟ ପିଲାମାନେ ପରସ୍ପର ସହିତ ପ୍ରତିଯୋଗିତାରେ ଲିପ୍ତ ହେବାକୁ ଭଲ ପାଆନ୍ତି, ଜଣେ ବନ୍ଧୁ କିଛି କଲେ ଆଉ ଜଣେ ବନ୍ଧୁ ବି କିଛି କରିବାକୁ ଚାହେଁ, ତେଣୁ ମା ଯଶୋଦା କୃଷ୍ଣଙ୍କୁ କହୁଥିଲେ ତାଙ୍କ ଖେଳ ସାଥୀମାନେ କେତେ ସୁନ୍ଦର ଭାବେ ବିଭୂଷିତ ହୋଇଥିଲେ, ଯାହାଫଳରେ କୃଷ୍ଣ ମଧ୍ୟ ସେମାନଙ୍କ ପରି ସଜାଗ ହେବାକୁ ଅନୁପ୍ରାଣିତ ହେବେ। ତେଣୁ ଏଇଭଳି ଭାବରେ କହିଲେ ମଧ୍ୟ ଶୁଣୁନାହାନ୍ତି, ତେଣୁ କହୁଛନ୍ତି ଇଥଂ ଯଶୋଦା ତମ ଶେଖରଂ ମତ୍ୱା ସୂତଂ ସ୍ନେହ ନିବଦ୍ଧ ଧୀନୃପ ହସ୍ତେ ଗୃହୀତ୍ୱା ସରାମଚ୍ୟୁତଂ ନିତ୍ୱା ସ୍ୱବାଟଂ କୃତବତ୍ୟଥୋଦୟଂ। ଜୟ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ କି ଜୟ। ଏଇଭଳି ଭାବରେ ଯେତେବେଳେ ଶୁଣିଲେ ନାହିଁ କ'ଣ କଲେ ମା ଯଶୋଦା ତାଙ୍କ ପାଖକୁ ଯାଇକିରି ଇଥଂ ଯଶୋଦା ଏଇଭଳି ଭାବରେ ଯଶୋଦା ତମ ଅଶେଷ ଶେଖରମ ଅଶେଷ ଶେଖର ଇଏ ସମସ୍ତ ମଙ୍ଗଳମୟ ବସ୍ତୁର ଚୂଡ଼ାମଣି ଶ୍ରୀକୃଷ୍ଣଙ୍କୁ ଯାହାଙ୍କର ଅଶୁଦ୍ଧ ବା ମଳିନତାର କୌଣସି ପ୍ରଶ୍ନ ଉଠେ ନାହିଁ, ଅଶେଷ ଶେଖର ହେଲି ତାଙ୍କୁ କୃଷ୍ଣଙ୍କୁ କ'ଣ କଲେ ମତ୍ୱା ସୂତମ ସ୍ନେହ ନିବଦ୍ଧ ଦି ଇ ଭଗବାନ ଇଏ, କିନ୍ତୁ ସେ ଭାବୁଛନ୍ତି ଇଏ ମୋର ପୁତ୍ର, ସ୍ନେହରେ ସ୍ନେହ ନିବଦ୍ଧ ଧି ତାଙ୍କର ବୁଦ୍ଧି ଏଇଭଳି ଭାବରେ ହେଇଛି। ହେ ନୃପ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ବହୁତ ଆନନ୍ଦରେ ଏବଂ ପରୀକ୍ଷିତ ମହାରାଜ ମଧ୍ୟ ସେଇଭଳି ଭାବରେ ଆନନ୍ଦରେ ଶ୍ରବଣ କରୁଛନ୍ତି, ତେଣୁ ନୃପ ଶବ୍ଦ ବ୍ୟବହାର କରୁଛନ୍ତି, ସମ୍ବୋଧନ କରୁଛନ୍ତି। ହେ ନୃପ କ'ଣ କଲେ ଯଶୋଦା ହସ୍ତେ ଗୃହୀତ୍ୱା ସରାମମ ମା ଯଶୋଦା ଯାଇକି ପ୍ରଥମେ କୃଷ୍ଣଙ୍କୁ ଧରି ପକାଇଲେ, କୃଷ୍ଣଙ୍କୁ ଧରି ପକାଇଲେ ଏବଂ ସରାମମ ପୁଣି ରାମଙ୍କୁ ଆଉ ଗୋଟେ ହାତରେ ଧରିଲେ ସରାମମ ଅଚ୍ୟୁତମ ତେଣୁ ଏଇଭଳି ଭାବରେ କୃଷ୍ଣଙ୍କୁ ଅଚ୍ୟୁତ ବୋଲି କୁହାଯାଉଛି, ଅଚ୍ୟୁତ ଅଚ୍ୟୁତଙ୍କୁ ନିତୁହା ତାଙ୍କୁ ଆଣିକି ଆସିଲେ, ଆସି ସ୍ୱବାଟମ ନିଜ ଗୃହକୁ ଆସିଲେ, ସ୍ୱବାଟମ କୃତବତୀ ଅଥ ଉଦୟମ ତେଣୁ ତାଙ୍କୁ ସ୍ନାନ ଇତ୍ୟାଦି ସବୁ ହେଲା, ଏ ଲୀଳା ସବୁ ହେଲା। ଭାବାର୍ଥରେ କୁହାଯାଉଛି ଶ୍ରୀକୃଷ୍ଣ ସର୍ବଦା ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ ଏବଂ ଐଶ୍ୱର୍ଯ୍ୟ ମଣ୍ଡିତ, ତେଣୁ ତାଙ୍କର ସ୍ନେହ ଅଥବା ପ୍ରସାଧନର କୌଣସି ପ୍ରୟୋଜନ ହୁଏ ନାହିଁ, ତଥାପି ମା ଯଶୋଦା ଗଭୀର ପୁତ୍ର ସ୍ନେହ ଫଳରେ ତାଙ୍କୁ ଏକ ସାଧାରଣ ବାଳକ ବୋଲି ମନେ କରୁଥିଲେ ଏବଂ ତାଙ୍କୁ ସୁନ୍ଦର ଭାବେ ସଜାଇ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ। ଏଇଭଳି ଭାବରେ ଗୋକୁଳ ଲୀଳା ଆଜି ସମାପ୍ତ ହୋଇଗଲା, ଆଉ କିଛି କିଛି ଅଛି ଆମେ ବର୍ଣ୍ଣନା କରିବା ନାହିଁ, ବଳରାମଙ୍କ ଲୀଳା ଏତେ ବିସ୍ତାର ଭାବେ ନାହିଁ। ତାପରେ ଯେଉଁ ରହିଛି ଗୋଟେ ଗୋକୁଳରେ ଗୋଟେ ମିଟିଂ ହେଲା, ମିଟିଂ ହେଲା ଉପାନନ୍ଦ ଇତ୍ୟାଦି ସବୁ ଆସିକରି ଗୋଟେ ଇଷ୍ଟଗୋଷ୍ଠୀ ହେଲା, ସେମାନେ କହିଲେ ଏ ପିଲା କୃଷ୍ଣ ଯେଉଁ ଜନ୍ମଦିନରୁ ଆମେ ଦେଖୁଛୁ 6 ଦିନରୁ ପୁତନା ରାକ୍ଷସୀ ଆସିକରି କେତେ ପ୍ରକାର ରାକ୍ଷସ ସବୁ ଆସିକରି କେତେ ଉତ୍ପାତ କରୁଛନ୍ତି, ଏବଂ ଅନ୍ତିମ ଉତ୍ପାତଟା ଥିଲା ଏ ଯେଉଁ ଯମୁଡ଼ା ଅର୍ଜୁନ ଭଙ୍ଗ ହେଲା, କିଛି ବର୍ଷା ବର୍ଷି କିଛି ତୋଫାନ ଫୁଫାନ କିଛି ନାହିଁ, ବିରାଟ ବିରାଟ ବୃକ୍ଷ ଆକାଶକୁ ଲାଗିଥିଲା, ହଜାର ହଜାର ହାତୀ ଯାହାକୁ ଉପାଡ଼ି ପାରିବେ ନାହିଁ, ସିଏ ଗୋଟେ ଛୋଟିଆ ପିଲା ଗୋଟେ ଛୋଟିଆ ଉଦୁଖଳରେ ଏଇଟାକୁ ଉପାଡ଼ି ଦେଲା, ତେଣୁ ଏଠି ସବୁ ଉତ୍ପାଦ ରହୁଛି ଆମେ ଆଉ ଗୋଟେ ସ୍ଥାନକୁ ଯିବା। ଏଇଭଳି ଭାବରେ କହିକିରି ଯେତେବେଳେ କହିଲେ ସମସ୍ତେ ସେଥିରେ ରାଜି ହୋଇଗଲେ, ତେଣୁ ଭଗବାନ ଗୋକୁଳରୁ ଯିବେ ବୃନ୍ଦାବନକୁ, ଗୋକୁଳରୁ ଯିବେ ବୃନ୍ଦାବନକୁ, ଆମେ ଏଇଠୁ ଯିବା ପ୍ରସାଦ ଘରକୁ, ଆମର କଥା କେଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆମ୍ବେଦ ଗୌର ଭକ୍ତ କି ଗୌର ପ୍ରମାନନ୍ଦୀ।